भगवते वासुदेवाय। ओम नमो भगवते वासुदेवाय। श्रीमद्भागवतम दशम स्कंद 65 अध्याय श्लोक 1। बलभद्र कुरुश्रेष्ठ बलभद्र कुरुश्रेष्ठ भगवान रथमास्थितः भगवान रथमास्थितः श्रुहृद्दिदृक्षुरुत्कण्ठः प्रजजौरनन्दगोकुलम् बलभद्र कुरुश्रेष्ठ भगवान् रथमास्थितः श्रुहृद्दिदृक्षुरुत्कण्ठः प्रजजौ नन्दगोकुलम्। 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 श्री सुखदेव गोस्वामी कहिले, हे कुरुश्रेष्ठ, थारे श्री बलराम ताकर श्रुहृद वर्गक सहित साक्षात करने आग्रही होई ताकर रथ से आरोहण पूर्वक नंद गोकुल को गमन कले। महाभारतरे जुव गोस्वामी कहते जो हरिवंश से वर्णना कर एकदा गोपीगण सहित से जो गभीर बंधुत्व उपभोग कर ता स्मरण करी श्रीकृष्ण का अनुमोदन प्राप्त होई श्री बलराम एकाकी ब्रज को गमन करथिले। श्रीकृष्ण अन्यत्र बसवास करिया पई चली जीवा फल वृंदावन सरल प्राण अधिवासीगण मर्माहत होइथिले। तेणु श्री बलराम से सांत्वना प्रदान निमित्त सेटा को यात्रा करथिले। शुद्ध प्रेम महासागर श्रीकृष्ण काहीकि ब्रज को गमन करना यह प्रश्न उत्तर विश्वनाथ चक्रवर्ती ठाकुर प्रदान करसंदि। जदुगण मन करुले श्री भगवान प्रतिविधानकारी सखीगण से शुद्ध उन्नत प्रेम निमित्त प्रसिद्ध एवं तांकर पितामाता तांकर प्रति अतीब स्नेह परायण। श्रीकृष्ण शुद्ध प्रेम अधीन तेणु से जदि से दर्शन करने को जाती से किपर भाव से त्याग कर निकट फेरी आसवे यही चिंता मन रखी जदुगण श्रीहरि को जीवारे बाधा देले। कारण से जानते जे श्रीकृष्ण लीलार अधीन होती जो थे से ब्रजवासी मान सहित नित्य वर्धनशील प्रेम लीलार अंशग्रहण करकृष्ण अवस्थ भक्त सह जन्मबंध मातृबंध आप भागवत कथा को स्वागत जना जाऊँ। आम द्वारका लीलें वृंदावन लीला श्रवण करवा। भगवान जो रहिले 11 वर्ष काल वृंदावन रहिले, वृंदावन लीला हम सुनते श्रवण करुले। ये हूँ सब श्रेष्ठ लीला, वृंदावन श्रेष्ठ लीला। प्रथम श्रेष्ठ लीला विषय कहले सुखदेव गोस्वामी, तापर मथुरा लीला हम श्रवण कले 18 वर्ष काल। केमी प्रतिवर्ष जो रही रही जरासंध 23 अखंड सैन्य आुद्ध करुले भगवान को सहित, ये विषय आम श्रवण कले मथुरा लीला। बर्तमान द्वारका लीला चलती 51 रु 90 अध्याय पर्यंत 40 टी अध्याय भगवान को द्वारका लीला वर्णना करूँ। ता भितर वृंदावन लीला रही, बर्तमान आम शुणा वृंदावन लीला। ये 65 अध्याय बलराम वृंदावन को जाणु, ये अध्याय 34 टी श्लोक अच्छा। ये 34 श्लोक रु प्रथम 8 श्लोक बलराम जो जाऊँगी किभली वृंदावन केमी स्वागत जना जाऊँगी, वृंदावनवासी मान सहित तर भाव आदान प्रदान ये 8 श्लोक वर्णना कर। 9-16 ये 8 श्लोक गोपी माने सब प्रश्न पचारे बलराम को, एवं 17-34 ये 18 श्लोक बलराम को रास लीला श्रवण आम शुणा। भगवान कृष्ण को रास लीला जो मैंने जो गोपी मैंने भाग नि वृंदावन रास बलराम को रास लीला कौन भाग नि अलग गोपी मैंने भगवान बलराम को गोपी मान अलग। तेणु यही भाव में 34 श्लोक ये 65 अध्याय आलोचना कर वृंदावन कथा। ये विशेष भाव में मुख्य हूँ वृंदावन रे मुख्य मान सबकि मुख्य, किंतु जयदेव गोस्वामी जिते भगवान बलराम विषय वर्णना करवतार विषय से यही संगीत टी रचना कर दशावतार स्त्रोत्र से कौन हड़ा कौन से जो रही जो किभली भाव से जमुना को ये करते जमुना देवी को आह्वान करते भगवान स्नान करे, भगवान स्नान करने से नदी को जीवा दरकार ना, नदी तक आसवे आगटा कौन प्रथमटा कौन हलदी तापटा बसी बपुषी विषदे वसनं जलनाभम हलहति भीति मिलित जमुनाभम केशवधृत हरधर रूप जय जगदीश हरे जय जगदीश हरे जय जगदीश हरे। एवं भाव बलराम भगवान बहसी बपुषी विषदे वसनं जलनाभम से जो जमुना नदीर बक्षरे से स्नान करुले बहसी जत जमुना नदी बही जाए से समय बलराम चाहूल तर जल स्नान करने कि जमुना नदी शुणिले ना कारण से समय बलराम बारुणी मदिरा पान करते भगवान से ये भाविले मदमत्त अवस्था अच्छा मुझी ना जमुना नदी चिंता करुले तेणु भगवान को क्रोध जात है तेणु से हल अति भीति तर जो हल से आकर्षण करने बसिले से जमुना नदी भय करी आसिक भगवान को शरण में गले। जमुना नदी किभ भाव में भगवान को स्तुति करें शुणा ये 65 अध्याय वर्णना कर। तेणु आम ये गोटे प्रश्न आसब ये जो द्वारका लीला जो वर्णना करुले ये लीलाटी कहीं वर्णना कले पूर्व लीलार जो नृगंर कथा कहला नृगंर कथा पर यह लीलाटी कहीं सुखदेव गोस्वामी वर्णना कले यू सनातन गोस्वामी कहते टीकार जे एवं श्रीकृष्ण से दीन वात्सल्य मुक्त प्रसंगात श्रीराम से भी तदा दीन वात्सल्य भगवान दीन मान प्रति दीन प्रति कृपा रही। तेणु किभली भाव लोक मैंने ब्राह्मण संपत्ति हरण कले कि नरक को गमन करे प्रति कृपा करीलाटी वर्णना करते भगवान कृष्ण। तेणु सुखदेव गोस्वामी जो वर्णना करगवान अनंत लीला रही ଶେଷ ହେବ ନାହିଁ। ତେଣୁ ସେ ଚିନ୍ତା କଲେ ଏଇଭଳି ଭାବରେ ବଳରାମଙ୍କର ମଧ୍ୟ ଗୋଟେ ଲୀଳା ରହିଛି, ତେଣୁ ସେଇ ଲୀଳାଟିକୁ ବର୍ତ୍ତମାନ 65 ଅଧ୍ୟାୟରେ ବର୍ଣ୍ଣନା କରୁଛନ୍ତି। ବଳରାମ ମଧ୍ୟ କିଭଳି ଦୀନବ୍ୟକ୍ତିମାନଙ୍କ ପାଇଁ ଉଦ୍ଧାର କରୁଛନ୍ତି ବା ତାଙ୍କ ପ୍ରତି କୃପା କରୁଛନ୍ତି। ଦୀନବାତ୍ସଲ୍ୟ ଦୀନବ୍ୟକ୍ତିମାନଙ୍କ ପାଇଁ ଯେଉଁମାନେ ବହୁତ କ'ଣ ଦୀନ କହିଲେ ବହୁତ କ'ଣ ବହୁତ କଷ୍ଟରେ ରହୁଛନ୍ତି, ବହୁତ ଦୁଃଖରେ ରହୁଛନ୍ତି ଦୀନ, ତେଣୁ ତାଙ୍କ ପ୍ରତି କୃପା କରିକି ବଳରାମ ଆସିଲେ ବୃନ୍ଦାବନକୁ। ତେଣୁ ଏ ଦ୍ୱାରକା ଲୀଳାରେ ମଝିରେ ଆମେ ବୃନ୍ଦାବନ ଲୀଳା ଶ୍ରବଣ କରିବା। ବର୍ତ୍ତମାନ ବଳରାମଙ୍କର ଯେଉଁ ଲୀଳା ଏସବୁ ବୃନ୍ଦାବନ ଲୀଳା, ଆ ପୂର୍ବରୁ ମଧ୍ୟ ଆମେ ଗୋଟେ ଲୀଳା ଶ୍ରବଣ କରୁଥିଲେ ମଥୁରା ଲୀଳାରେ, ସେଇଟା ହେଉଛି ଭଗବାନ ପଠେଇଥିଲେ ଉଦ୍ଧବଙ୍କୁ, ଉଦ୍ଧବଙ୍କୁ ପଠେଇଥିଲେ ଭଗବାନ ଯେତେବେଳେ ବୃନ୍ଦାବନରୁ ଗଲେ ମଥୁରାକୁ, ମଥୁରାରେ କଂସ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ଭଗବାନଙ୍କୁ ହତ୍ୟା କରିବା ପାଇଁ। ତେଣୁ ଭଗବାନ ଏଇସବୁକୁ ବ୍ୟର୍ଥ କରିକି କଂସକୁ ହତ୍ୟା କଲେ। କଂସକୁ ଯେତେବେଳେ ଦଶମ ସ୍କନ୍ଧ 44 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ କଂସକୁ ହତ୍ୟା କଲେ, ସେ ମଞ୍ଚପକୁ ଡିଆଁ ମାରିଲେ। ଯେତେବେଳେ ଭଗବାନ ପ୍ରବେଶ କରୁଛନ୍ତି କୃଷ୍ଣ ବଳରାମ ଏଇ ସବୁ କଂସ ବ୍ୟବସ୍ଥା କରିଥିଲେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, ସବୁ ପ୍ରକାର ଅନେକ ବ୍ୟବସ୍ଥା କରିଥିଲେ। ତା ଦେହରୁ ଗୋଟିଏ ବ୍ୟବସ୍ଥା ଥିଲା ଯେତେବେଳେ କୃଷ୍ଣ ବଳରାମ ପ୍ରବେଶ କରିବେ ମଞ୍ଚ ଭିତରକୁ, ଯେଉଁ ରଙ୍ଗମଞ୍ଚ ରହିଛି ରଙ୍ଗ କ୍ରୀଡ଼ା ଯେଉଁଠି ମଲ୍ଲ କ୍ରୀଡ଼ା ହେବ, ସେଇଠି ସେ ରଖିଥିଲା ଯେଉଁ ରହିଛି ଯେଉଁ ହାତୀ ରଖା ହେଇଥିଲା କୁବଳା ପିଢ଼, ତା'ର 10,000 ହାତୀର ବଳ। ଏ ହାତୀ ଇଏ ଯେଉଁ ରହିଛି କଂସର ଶ୍ୱଶୁର ଜରାସନ୍ଧ ତାକୁ ଦେଇଥିଲେ ଯୌତୁକ, ଏ ହାତୀର ବହୁତ ବଳ ରହିଛି। ତେଣୁ ତା ପୂର୍ବ ରାତ୍ରିରୁ ତାକୁ ମଦିରା ପାନ କରାଇଥିଲେ, ଏକାଥରେ କୃଷ୍ଣଙ୍କୁ ହତ୍ୟା କରିଦେବେ ଏଇଭଳି ଭାବରେ ଚିନ୍ତା କରିଥିଲେ। ତେଣୁ ମଲ୍ଲ କ୍ରୀଡ଼ା ଯେଉଁ ସ୍ଥାନ ହେଉଛି ସେହି ସ୍ଥାନର ସାମ୍ନାରେ କି ରଖିଥିଲେ। ଆ ପୂର୍ବରୁ ଆମେ ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରିଛେ ଏଇଟା। ତେଣୁ ଭଗବାନ ସେ ହାତୀକୁ ହତ୍ୟା କଲେ, ତା'ର ଯେଉଁ ସେ ମାହୁନ୍ତକୁ ମଧ୍ୟ ହତ୍ୟା କଲେ, ହାତୀକୁ ତାହାର ଯେଉଁ ଦାନ୍ତକୁ ଓକାଡ଼ିକି ତାକୁ ପିଟିକିରି ହାତୀକୁ ହତ୍ୟା କଲେ ଦୁଇ ଜଣ ଯାକ ଭାଇ କୃଷ୍ଣ ବଳରାମ, ଏବଂ ପ୍ରବେଶ କଲେ ରଙ୍ଗମଞ୍ଚରେ ପ୍ରବେଶ କଲେ। ତାଙ୍କ ଶରୀରରେ ସେ ହାତୀର ରକ୍ତ ସବୁ ଲାଗିଛି, ସେ ଦାନ୍ତକୁ ଉପାଡ଼ିକିରି ଦୁଇଟା ଦାନ୍ତକୁ ଉପାଡ଼ିକିରି ଦୁଇ ଜଣ ଗୋଟିଏ ଗୋଟିଏ ଦାନ୍ତ ଧରିକି କାନ୍ଧରେ ପକାଇକି ଚାଲୁଛନ୍ତି ମଲ୍ଲ ଯାଉଛନ୍ତି। ଏଇସବୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ 43 ଅଧ୍ୟାୟରେ। ତେଣୁ ଏଇସବୁ ମଲ୍ଲ ଯେଉଁ ଥିଲେ ଅଷ୍ଟ ମଲ୍ଲ ଥିଲେ, ପାଞ୍ଚ ଜଣ ମଲ୍ଲକୁ ଯେତେବେଳେ ଭଗବାନ କୃଷ୍ଣ ଏବଂ ବଳରାମ ହତ୍ୟା କଲେ, ସେତେବେଳେ ଆଉ ଯେଉଁ ମଲ୍ଲମାନେ ଥିଲେ ସବୁ ପଳେଇଲେ ଡିଙ୍ଗିକିରି ପଳେଇଗଲେ। ତେଣୁ କୃଷ୍ଣ କଂସ କହୁଛନ୍ତି ଏଇ ଏମାନଙ୍କୁ ସବୁ ବନ୍ଦ କର, ବନ୍ଦୀ କର, ନନ୍ଦକୁ ବନ୍ଦୀ କର, ଏଇଭଳି ଭାବରେ ସେ ରଡ଼ି ଛାଡ଼ୁଛନ୍ତି। ତେଣୁ ଭଗବାନ ଡେଇଁଲେ ସେ ମଞ୍ଚ, ବିରାଟ ମଞ୍ଚ ଥିଲା ତାର କଂସର, ସବୁଠାରୁ ବଡ଼ ମଞ୍ଚ ଥିଲା ଉଚ୍ଚା। ଭଗବାନ ସେଇ ମଞ୍ଚ ଉପରୁ ଡେଇଁ ପଡ଼ିଲେ, ଡେଇଁ ପଡ଼ିକିରି କଂସକୁ ହତ୍ୟା କରିଛନ୍ତି। ଏ କଥା ଆମେ ଦଶମ ସମୟ 44 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ହତ୍ୟା କରିସାରିଲା ପରେ ଭଗବାନ ଗଲେ ତାଙ୍କ ପିତାମାତାଙ୍କୁ ଉଦ୍ଧାର କଲେ। ପିତାମାତା ବସୁଦେବ ଏବଂ ଦେବକୀ 12 ଯଦିଓ ଭଗବାନ ପିତା ତାଙ୍କ ପିତାମାତା ପାଖାପାଖି 8 କାଳ ବନ୍ଦୀ ହୋଇକି ରହିଥିଲେ ବସୁଦେବ ଏବଂ ଦେବକୀ, ଏସବୁ ଆଗରୁ ବର୍ଣ୍ଣନା କରାଯାଇଛି। ଆମେ ପ୍ରସଙ୍ଗ ଆମେ କହିବା ଯେ ଯେତେବେଳେ ବିବାହ ହେଲା ପରେ ଯେତେବେଳେ କଂସ ରଥ ଚାଳନା କରୁଥିଲେ, ସେହି ସମୟରେ ଆକାଶବାଣୀ ହୋଇଥିଲା ଯେ ତାଙ୍କର ଅଷ୍ଟମ ଗର୍ଭବତୀ ହତ୍ୟା କରିବ। ତେଣୁ କଂସ ସାଙ୍ଗେ ସାଙ୍ଗେ ଯେଉଁ ରଥ ଚାଳନା କରୁଥିଲା ସାରଥୀ ଭଳି, ସେ ସାରଥୀ ଆସନରୁ ଓହ୍ଲେଇ କ'ଣ ଡେଇଁ ପଡ଼ିକିରି ଚଢ଼ିଗଲା ସେ ରଥ ଉପରୁ ଚଢ଼ିକିରି, ସେ ଯେଉଁ ରହିଛନ୍ତି ଦେବକୀ ତା'ର ବେଣୀ ଧରିକିରି ତାଙ୍କୁ ହତ୍ୟା କରିବା ପାଇଁ ଖଡ଼ଗ ଉତ୍କୋଳନ କଲେ। ଏହିସବୁ କଥା ଦଶମ ସ୍କନ୍ଧ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 2 ନା 1 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇ ଯେତେବେଳେ ବର୍ଣ୍ଣନା କରାଯାଇଛି ସେହି ସମୟରେ ବସୁଦେବ ଏଭଳି ଭାବରେ ତାଙ୍କୁ ସବୁ କହିଲେ, କଥା କହିଲେ, କଂସ ସେଥିରୁ ନିବୃତ୍ତ ହେଲା, ନହେଲେ ସେଇଠି ସେ ହତ୍ୟା କରିଦେଇଥାନ୍ତା। ତେଣୁ ତାପରେ ବସୁଦେବ ଏଭଳି ଭାବରେ ଆଶ୍ୱାସନ ଦେଲେ ଯେ ମୋର ସମସ୍ତ ପୁତ୍ରଙ୍କୁ ମୁଁ ଆପଣଙ୍କୁ ଅର୍ପଣ କରିବି, ଏଇଭଳି ଭାବରେ କହିବାରୁ କଂସ ତାଙ୍କୁ ନେଇକରି ତାଙ୍କ ଘରେ ଛାଡ଼ିକି ଆସିଲା। ତେଣୁ ପ୍ରଥମ ପୁତ୍ର କୀର୍ତ୍ତିମାନ କୀର୍ତ୍ତିମନ୍ତ ଯେତେବେଳେ ତାଙ୍କର ଉତ୍ପନ୍ନ ହେଲେ 1 ପରେ, ସେହି ସମୟରେ ସେ ବସୁଦେବ ସେ ପୁତ୍ରକୁ ଆଣି ପ୍ରଦାନ କଲେ କଂସକୁ। କଂସକୁ ଯେତେବେଳେ ପ୍ରଦାନ କଲେ କଂସ ଖୁସି ହୋଇଗଲେ। ବସୁଦେବଙ୍କର ଗୋଟିଏ ନାମ ହେଉଛି ଆନକ ଦୁନ୍ଧୁବି, ବସୁଦେବ ଯେତେବେଳେ ସୁରସେନଙ୍କ ପୁତ୍ର ରୂପରେ ଜାତ ହୋଇଥିଲେ ସେହି ସମୟରେ ଦେବତାମାନେ ଆକାଶରେ ଦୁନ୍ଧୁବୀ ନାଦ କରୁଥିଲେ, ତେଣୁ ବସୁଦେବଙ୍କର ଗୋଟିଏ ନାଁ ହେଉଛି ଆନକ ଦୁନ୍ଧୁବୀ। କଂସ ଭଳି ନିଷ୍ଠୁର ବ୍ୟକ୍ତି ମଧ୍ୟ ବସୁଦେବଙ୍କୁ ଜାଣିଥିଲା, ଇଏ ସତ୍ୟବାଦୀ ବ୍ୟକ୍ତି, ତେଣୁ ତାଙ୍କର କଥାରେ ସେ ବିଶ୍ୱାସ କରିକି ତାଙ୍କୁ ଦେବକୁ ହତ୍ୟା କରିନଥିଲେ। ତେଣୁ ବର୍ତ୍ତମାନ ଯେତେବେଳେ ବସୁଦେବ ଆଣିକି ଆସୁଛନ୍ତି ତାଙ୍କ ପୁତ୍ରକୁ, ସେତେବେଳେ ସେ ବହୁତ ଖୁସି ହୋଇଗଲେ ଏବଂ ଫେରାଇ ଦେଲେ, କହିଲେ ନା ଇଏ ମୋର ଶତ୍ରୁ ନୁହଁ, ଅଷ୍ଟମ ଗର୍ଭ ମୋର ଶତ୍ରୁ, ତେଣୁ ତୁମେ ନେଇଯାଅ। ନେଇଗଲେ ସେତେବେଳେ ନାରଦ ମୁନି ଆସି କହିଲେ, କଂସ ତୁମେ କ'ଣ କଲ, ତୁମେ ଶତ୍ରୁକୁ ଛାଡ଼ିଦେଲ, ନା ସିଏ ମୋର ଶତ୍ରୁ ନୁହଁ, ସିଏ ପ୍ରଥମ ଗର୍ଭ, ନା ତୁମେ ଜାଣିନ ଗଣନା ଜାଣିନ ଦେବତାମାନଙ୍କ ଗଣନା, ଏସବୁ ବହୁତ କଥା ରହିଛି। ଏଇଭଳି ଭାବରେ କହିବାରୁ କଂସ ପୁଣି ବସୁଦେବଙ୍କୁ ଡକେଇ ପଠାଇଲା ଏବଂ ତାଙ୍କ ପୁତ୍ରକୁ ଗୋଟେ ଶିଳାରେ, ଯେଉଁ ଶିଳାରେ ବସୁଦେବ ସ୍ନାନ କରନ୍ତି ସେଇ ଶିଳାରେ ସେ ତାକୁ କ'ଣ ଫିଙ୍ଗି ତାକୁ ସେଇ ବାଡ଼େଇକିରି ହତ୍ୟା କରିଦେଲେ, ପିଲାକୁ ହତ୍ୟା କରିଦେଲେ। ଏଇଭଳି ଭାବରେ ଏଇଭଳି ଭାବରେ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ତାକୁ ବନ୍ଦୀ କରି ରଖିଲେ ଏବଂ ସେହି ବନ୍ଦୀ ଘରେ ପ୍ରତିବର୍ଷ ଗୋଟିଏ ଗୋଟିଏ ପୁତ୍ର ସନ୍ତାନ ସେ ଜାତ କରୁଥିଲେ ଏବଂ ଗୋଟିଏ ଗୋଟିଏ ପୁତ୍ରକୁ ସେ ହତ୍ୟା କରୁଥିଲେ କଂସ। ଏଇଭଳି ଭାବରେ ଛଅଟି ପୁତ୍ରକୁ ହତ୍ୟା କଲା ପରେ ସପ୍ତମ ପୁତ୍ର ଆସିଲେ ଭଗବାନ ବଳରାମ। ବଳରାମ ଯେତେବେଳେ ଆସିଲେ ଭଗବାନ ତାଙ୍କର ଯୋଗମାୟାକୁ ପଠାଇଲେ, ପଠାଇଲେ ତୁମେ ଯାଇକରି ଏ ଯୋଗ ଇଏ ମୋର କ'ଣ ଦେବକ୍ୟା ଜଠରେ ଗର୍ଭମ ସେ ସାକ୍ଷ୍ୟଂ ଧାମ ମାମକମ୍ ତତ୍ ସନ୍ନିକ୍ରିଷ୍ଟ ରୋହିଣିଆ ଉଦରେ ସନ୍ନିବେଶ, ଇଏ ହେଉଛନ୍ତି ମୋର ଧାମ, ତାଙ୍କୁ ନେଇକରି ଦେବକୀଙ୍କ ଗର୍ଭରୁ ନେଇକରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କର। ଏସବୁ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ଭଗବାନ ଅଷ୍ଟମ ଗର୍ଭରୁ ଉପରେ ଆସିଲେ, ତେଣୁ ଅଷ୍ଟମ ଗର୍ଭ ଯେତେବେଳେ ଆସିଲେ ବସୁଦେବ ତାଙ୍କୁ ନେଇକରି ରଖି ଆସିଲେ ନନ୍ଦଗୋକୂଳରେ, ନନ୍ଦଗୋକୂଳରେ ରଖିଦେଇକି ନନ୍ଦଙ୍କର ଯେଉଁ କନ୍ୟା ଯାହା ଥିଲେ ସେଇ କନ୍ୟାକୁ ଆଣିକି ଆସିଥିଲେ। ସେଇ କନ୍ୟାକୁ ସକାଳୁ ଯେତେବେଳେ ଏସବୁ ଘଟଣା ହେଲା, କଂସ ଖବର ପାଇଲା, ସାଙ୍ଗେ ସାଙ୍ଗେ ଧାଇଁଲା ଅଷ୍ଟମ ଗର୍ଭକୁ ହତ୍ୟା କରିବା ପାଇଁ। ତେଣୁ ସେ କନ୍ୟା ବସୁଦେବ ଦେବକୀ ବହୁତ ପ୍ରକାର ତାଙ୍କୁ ଅନୁରୋଧ କଲେ, ଇଏ ତୁମର ବୋହୂ ହେବ, ତାକୁ ହତ୍ୟା କର ନା, ଏଇଭଳି ଭାବରେ ଯେତେ କହିଲେ ମୋତେ ଶୁଣିଲେ ନାହିଁ ତାଙ୍କୁ ହତ୍ୟା କରିବା ପାଇଁ। ସେତେବେଳେ କଂସର କୌଣସି ପୁତ୍ର ଜାତ ହୋଇନଥିଲା, କିନ୍ତୁ ଭବିଷ୍ୟତରେ ତୁମର ଯେଉଁ ପୁତ୍ର ଜାତ ହେବ ସେ ଏଇ କନ୍ୟାକୁ ବିବାହ କରିବ, ଏଇଭଳି ଭାବରେ କହୁଥିଲେ, କିନ୍ତୁ ଦେବକୀ କହିଲେ ସେ ଶୁଣିଲେ ନାହିଁ, ତାଙ୍କୁ ହତ୍ୟା କରିଦେଲେ। ହତ୍ୟା କରିବା ପୂର୍ବରୁ ସେ ପଳାଇଗଲେ, ସେ ହେଉଛନ୍ତି ଦୁର୍ଗାଦେବୀ। ଦୁର୍ଗାଦେବୀ କହିଲେ, ତୁ ଯେଉଁ ଏସବୁ ଅତ୍ୟାଚାର କରୁଛୁ ଏଇଟା ବନ୍ଦ କର, ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇସାରିଛନ୍ତି। ଏଇଭଳି ଭାବରେ କଂସ ଏଇ ସବୁ ଚେଷ୍ଟା କରୁଥିଲା ସବୁ ପିଲାମାନଙ୍କୁ ହତ୍ୟା କରିବା ପାଇଁ। ଏଇସବୁ କଥା ଆମେ ଶୁଣୁଥିଲୁ ବୃନ୍ଦାବନରେ, ଛଅ ଦିନରେ ଯେତେବେଳେ ଭଗବାନ ହେଇଥିଲେ କିଭଳି ଯାଇଥିଲେ, ପୁତନା ଯାଇଥିଲେ, ଏଇଭଳି ଭାବରେ ଅନେକ ସେ ପଠାଇଥିଲେ। ଏଇଭଳି ଭାବରେ ଏଇ ଯେଉଁ ବସୁଦେବ ଦେବଙ୍କୁ ବନ୍ଦୀରୁ ଉଦ୍ଧାର କରିଥିଲେ, ସେ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ତାଙ୍କୁ ବନ୍ଦୀରୁ ଉଦ୍ଧାର କରିଥିଲେ। ତେଣୁ ପାଖାପାଖି ଆଠ ବର୍ଷ କାଳ ସେ ବନ୍ଦୀ ଗୃହରେ ରହିଥିଲେ। ତାପରେ ଯେତେବେଳେ ଭଗବାନ ଏ ଯେଉଁ ଭଗବାନ ଯେତେବେଳେ ହତ୍ୟା କଲେ କାହାକୁ ନା ଏସବୁ ରହିଛି, ଅରିଷ୍ଟାସୁରକୁ ଯେତେବେଳେ ହତ୍ୟା କଲେ, ନଦୀ ନାରଦ ମୁନି ଯାଇକରି କହିଲେ କଂସକୁ, ତୁମର ଯେଉଁ ଅଷ୍ଟମ ସନ୍ତାନ ଚିନ୍ତା କରୁଥିଲ, ଅଷ୍ଟମ ଗର୍ଭ ଦେବଙ୍କର, ସେ ହେଉଛି ନନ୍ଦ ମହାରାଜଙ୍କ ପୁତ୍ର କୃଷ୍ଣ, ଏଇ ବସୁଦେବ ନେଇକି ଛାଡ଼ିକି ଆସିଥିଲେ। ଏଇଭଳି ଭାବରେ ଶୁଣିଲା ପରେ ବସୁଦେବ ଏବଂ ଦେବକୁ ଆଣି ପୁଣି ବନ୍ଦୀ କଲେ, ଦୁଇ ତିନି ଦିନର କଥା, ବେଶୀ ଦିନ ନାହିଁ, ଦୁଇ ଦିନ କଥା। ତେଣୁ ଭଗବାନ ଯାଇ ତାଙ୍କୁ ବନ୍ଦୀଶାଳାରୁ ଉଦ୍ଧାର କଲେ, କଂସକୁ ହତ୍ୟା କଲାପରେ ବନ୍ଦୀଶାଳାରୁ ଉଦ୍ଧାର କଲେ ଏବଂ ଗଲେ ସେ ଉଜ୍ଜୟିନୀ ଗଲେ ପାଠ ପଢ଼ିବା ପାଇଁ। ସେ ତାଙ୍କର ଦୁଇ ଜାତି ସଂସ୍କାର ଗ୍ରହଣ କଲେ, ଦ୍ୱିତୀୟ ସଂସ୍କାର ଗ୍ରହଣ କଲେ ଏବଂ ତାପରେ ଗଲେ ଉଜ୍ଜୟିନୀକୁ ପାଠ ପଢ଼ିବା ପାଇଁ। ଚଉଷଠି ଦିନରେ ଚଉଷଠି କଳା ହାସଲ କରିଦେଲେ ଏବଂ ଯେତେବେଳେ ଫେରିଲେ ମଥୁରାକୁ, ସେହି ସମୟରେ ସେ ପଠାଇଥିଲେ ଉଦ୍ଧବଙ୍କୁ। ଉଦ୍ଧବ ହେଉଛନ୍ତି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ। ଦଶମ ସ୍କନ୍ଧ 46 ଅଧ୍ୟାୟ ଏବଂ 47 ଅଧ୍ୟାୟ ଏଇ ଦୁଇଟି ଅଧ୍ୟାୟ ଏମିତି ଆଲୋଚନା କରିଥିଲେ କିଭଳି ଭାବରେ ଉଦ୍ଧବ ଆସିଥିଲେ। ଉଦ୍ଧବ ଆସିକରି, ଉଦ୍ଧବ ଯଦିଓ ତାଙ୍କର ଯାଦବମାନ ପ୍ରଧାନମନ୍ତ୍ରୀ, କିନ୍ତୁ ସିଏ 11 ମାସ କାଳ ରହିଗଲେ। ତେଣୁ ଏଭଳି ଭାବରେ ବୃନ୍ଦାବନବାସୀମାନଙ୍କୁ ଆନନ୍ଦ ପ୍ରଦାନ କଲେ, ତାଙ୍କୁ କୁହାଯାଇଛି କ'ଣ ହରିଦାସ। ଭାଗବତରେ 3 ଜଣ ହରିଦାସଙ୍କର ନାମ ରହିଛି, ଜଣେ ହେଉଛନ୍ତି ଉଦ୍ଧବ, ଦ୍ୱିତୀୟ ହେଉଛନ୍ତି ଇଏ ଯେଉଁ ରହିଛନ୍ତି ଗୋବର୍ଦ୍ଧନ ଏବଂ ତୃତୀୟ ହେଉଛନ୍ତି ଯୁଧିଷ୍ଠିର ମହାରାଜ। ଯାହା ହଉ, ଏଇଭଳି ଭାବରେ ଆମେ ଶୁଣୁଥିଲେ କିଭଳି ଭାବରେ ଉଦ୍ଧବ ଏ ଗୋପୀମାନଙ୍କ ପ୍ରେମକୁ ଆମକୁ ଉପସ୍ଥାପନ କରି କ'ଣ ଲୋକମାନଙ୍କ ପାଖରେ ଉପସ୍ଥାପନ କରିଛନ୍ତି। ଏହିଭଳି ଭାବରେ ଉଦ୍ଧବ ଭାବୁଥିଲେ ମୁଁ ବହୁତ ଉନ୍ନତ ଭକ୍ତ, ଭଗବାନଙ୍କର ସେ ଅତ୍ୟନ୍ତ ପ୍ରିୟ, ଭଗବାନ କହିଛନ୍ତି ଏକାଦଶରେ କହିବେ, ଏକାଦଶରେ କହିବେ ତୁମେ ମୋର ଯେତେ ପ୍ରିୟ ଆଉ କେହି ଏତେ ପ୍ରିୟ ନୁହନ୍ତି। କିନ୍ତୁ ତଥାପି ଉଦ୍ଧବ ଯେତେବେଳେ ଯାଇଛନ୍ତି ବୃନ୍ଦାବନକୁ, ସେତେବେଳେ ଗୋପୀମାନଙ୍କ ପ୍ରେମ ଦେଖିକରି ନିଜକୁ ଧିକାର କରିଛନ୍ତି। ସେ ଭଗବାନ ପ୍ରାର୍ଥନା କରିଛନ୍ତି ଏ ବୃନ୍ଦାବନରେ ମୁଁ ଗୋଟେ ଗୁଳ୍ମ ବା ଲତା ଗୋଟେ ହେଇଯାଆନ୍ତି କି ଗୋପୀମାନଙ୍କର ପାଦଧୂଳି ମୁଁ ପ୍ରାପ୍ତ ହେବି, ଏହିଭଳି ଭାବରେ ପ୍ରାର୍ଥନା କରିଥିଲେ। ତେଣୁ ଭଗବାନ ମଧ୍ୟ ତାଙ୍କର ପ୍ରାର୍ଥନାକୁ ପୂରଣ କରିଛନ୍ତି। ସେ ଉଦ୍ଧବ ବର୍ତ୍ତମାନ ମଧ୍ୟ ରହିଛନ୍ତି ବୃନ୍ଦାବନରେ, ଏସବୁ କଥା ରହିଛି। ତେଣୁ ତାପରେ ମଥୁରା ଲୀଳା ଚାଲିଲା, ମଥୁରା ଲୀଳା ପରେ ଦ୍ୱାରକା ଲୀଳା ଚାଲିଲା, ଏହିଭଳି ଭାବରେ ଅନେକ ବର୍ଷ ବିତିଗଲା। ବର୍ତ୍ତମାନ ବଳରାମ ଚିନ୍ତା କରୁଛନ୍ତି ବୃନ୍ଦାବନ କଥା। ପ୍ରକୃତରେ ଭଗବାନ କୃଷ୍ଣ ବୃନ୍ଦାବନକୁ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ଅନ୍ୟ ବର୍ଣ୍ଣନା କରାଯାଇ ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକଂ ନ ଗଚ୍ଛନ୍ତି, ବୃନ୍ଦାବନ ତ୍ୟାଗ କରି ଭଗବାନ କୁଆଡ଼େ ଯାଆନ୍ତି ନାହିଁ, ଗୋଟେ ପାଦ ମଧ୍ୟ ଯାଆନ୍ତି ନାହିଁ କୁଆଡ଼େ। କିନ୍ତୁ ଇଏ ପ୍ରକଟ ଲୀଳା ଏବଂ ଅପ୍ରକଟ ଲୀଳା ଏଭଳି ଭାବରେ ରହିଛି। ତେଣୁ ବର୍ତ୍ତମାନ ଅପ୍ରକଟ ଲୀଳା ତାଙ୍କର ଚାଲିଛି ବୃନ୍ଦାବନରେ। ତେଣୁ ବାହାର ଭାବରେ ଲୋକମାନେ ଦେଖିବେ ଭଗବାନ ବୃନ୍ଦାବନକୁ ଫେରିଲେ ନାହିଁ, ବୃନ୍ଦାବନବାସୀମାନେ ଭଗବାନ ବିରହରେ ମୃତ୍ୟୁପ୍ରାୟ ହୋଇକି ରହିଛନ୍ତି। ଭଗବାନ ଯେତେବେଳେ ଦଶମ ସ୍କନ୍ଧ 38 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 39 ଅଧ୍ୟାୟରେ ଯେତେବେଳେ ଅକ୍ରୁର ଆସିକରି ଭଗବାନ ନେବା ପାଇଁ ବସିଥିଲେ, ସେହି ସମୟରେ ଗୋପୀମାନେ କ୍ରନ୍ଦନ କରୁଥିଲେ। ଆମେ ଏଇ ଲୀଳାଟିକୁ ମଧ୍ୟ ଏଠି ବର୍ଣ୍ଣନା କରିଥିଲେ, କ୍ରନ୍ଦନ କରୁଥିଲେ। ବିସୃଜ ଲଜ୍ଜା ରୁଦୁ ସ୍ମସୁସ୍ୱର ଉଚ୍ଚ ସ୍ୱରରେ କ୍ରନ୍ଦନ କରୁଥିଲେ, ଗୋବିନ୍ଦ ଦାମୋଦର ମାଧବେତି। ଦଶମ ସ୍କନ୍ଧ 39 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ତାଙ୍କୁ କହିଦେଲେ ମୁଁ ଆସିବି, ଏଇଭଳି ଭାବରେ ତାଙ୍କୁ ଆଶ୍ୱାସନା ଦେଲେ। ଏହିଭଳି ଭାବରେ ଯେଉଁ ଆଶ୍ୱାସନା ଦେଇଛନ୍ତି, ସେଇ ଆଶ୍ୱାସନକୁ ଭରସା ରଖିକରି ସେମାନେ ଜୀବନ ଧାରଣ କରୁଛନ୍ତି, ନହେଲେ ସେମାନେ ମୃତ୍ୟୁବରଣ କରିଥାନ୍ତେ। ଗୋପୀମାନେ ଏହିଭଳି ଭାବରେ ଖାଦ୍ୟପେୟ ସବୁ ଛାଡ଼ି ଦେଇଥିଲେ। ବହୁତ ମର୍ମନ୍ତୁଦ କଥା ସବୁ ରହିଛି ଭାଗବତରେ, ଏତେ ସବୁ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ଶାସ୍ତ୍ରମାନଙ୍କୁ ସେସବୁ ବର୍ଣ୍ଣନା କରାଯାଇଛି। ସେମାନେ ଆଉ ଘରକୁ ଫେରୁନଥିଲେ, ଗୋପୀମାନେ ଘରକୁ ଫେରୁନଥିଲେ, ସେଇ ବୃନ୍ଦାବନ ବନରେ ହିଁ ରହୁଥିଲେ, ଏହିସବୁ କଥା ରହିଛି। ତାଙ୍କର କୃଷ୍ଣଙ୍କର ସଖାମାନେ ମଧ୍ୟ ସେଇଭଳି ଭାବରେ ବହୁତ ବିରହରେ କେମିତି ଭାବରେ ସେମାନେ ଜୀବନଯାପନ କରୁଥିଲେ ଭାଗବତମରେ ସେସବୁ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ଶାସ୍ତ୍ରମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସୁଖଦେବ ଗୋସ୍ୱାମୀ ସେସବୁ ବର୍ଣ୍ଣନା କଲେ ଆଉ ଭଗବାନଙ୍କ ସବୁ ଲୀଳା ବର୍ଣ୍ଣନା କରିପାରିବେ ନାହିଁ। ତେଣୁ ମୁଖ୍ୟ ମୁଖ୍ୟ ଲୀଳାକୁ ବର୍ଣ୍ଣନା କରୁଛନ୍ତି। ଏଇଭଳି ଭାବେ ବୃନ୍ଦାବନ କଥା ରହିଛି, ଆମେ ବୃନ୍ଦାବନକୁ ଭୁଲି ଯାଇଥିଲେ। ବର୍ତ୍ତମାନ ବଳରାମ ଯାଇ ବୃନ୍ଦାବନରେ ପ୍ରବେଶ କରିବେ, ବୃନ୍ଦାବନରେ ଯେତେବେଳେ ପ୍ରବେଶ କରିବେ ସେତେବେଳେ ବୃନ୍ଦାବନ ଲୀଳା ପୁଣି ଆରମ୍ଭ ହେବ। ଭଗବାନ ଯେଉଁଠି ରହିଛନ୍ତି ସେଇଟା ବୃନ୍ଦାବନ, ଦ୍ୱାରକାରେ ରହିକରି ମଧ୍ୟ ଭଗବାନ ସବୁବେଳେ ବୃନ୍ଦାବନ ବିଷୟରେ ଚିନ୍ତା କରନ୍ତି। ଏ ରଥଯାତ୍ରା ହେଉଛି କ'ଣ ନା ଭଗବାନଙ୍କର ଦ୍ୱାରକାରୁ ବା ମଥୁରାରୁ ବୃନ୍ଦାବନ ଯାତ୍ରା, ଇଏ ହେଉଛି ରଥଯାତ୍ରା। ଦ୍ୱାରକା ଲୀଳାରେ ମଧ୍ୟ ବହୁତ ପ୍ରକାର ବହୁତ ସ୍ଥାନରେ ବୃନ୍ଦାବନ ଲୀଳା ବର୍ଣ୍ଣନା କରାଯାଇଛି। ଭଗବାନଙ୍କୁ ଯେତେ ଲୀଳା ରହିଛି ସବୁଠୁ ଶ୍ରେଷ୍ଠ ଲୀଳା ହେଉଛି ବୃନ୍ଦାବନ ଲୀଳା। ପ୍ରଥମ 11 ବର୍ଷ କାଳ ଭଗବାନ ଏଇ ବୃନ୍ଦାବନରେ ଲୀଳା କରିଥିଲେ। ତେଣୁ ବଳରାମ ଏ ଶ୍ଳୋକରେ ଆମେ ଶୁଣୁଛେ, ବଳରାମ ଏଠି କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ବଳଭଦ୍ର କୁରୁଶ୍ରେଷ୍ଠ, ବଳଭଦ୍ର ବଳଭଦ୍ର ଭଗବାନଙ୍କର ଗୋଟେ ନାମ ହେଉଛି ବଳଭଦ୍ର। ତାଙ୍କର ପ୍ରକୃତରେ ଯେତେବେଳେ ନାମକରଣ ହୋଇଥିଲା, 10ମ ସ୍କନ୍ଧ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଗର୍ଗାଚାର୍ଯ୍ୟ ନାମକରଣ କରିଥିଲେ କୃଷ୍ଣ ଏବଂ ବଳରାମଙ୍କୁ ଯେଉଁ ନାମକରଣ କରିଥିଲେ ସେଠି ଆଉ କେହି ନଥିଲେ, କେବଳ ଗର୍ଗାଚାର୍ଯ୍ୟ ଥିଲେ ଏବଂ ନନ୍ଦ ମହାରାଜ ଥିଲେ, ଏବଂ ତାଙ୍କର ନାମକରଣ ହୋଇଥିଲା ଗୁହାଳ ଘରେ, ଯେଉଁ ରହିଛନ୍ତି ତାଙ୍କର ଗାଭୀମାନେ ଯେଉଁ ରହୁଥିଲେ ସେହି ସ୍ଥାନରେ ହୋଇଥିଲା। ଗାଭୀମାନେ ସବୁ ଚାଲିଯାଇଥିଲେ ଗୋଚାରଣ କରିବା ପାଇଁ, କେହି ନଥିଲେ ସେଇଠି, ସେଇଠି ତାଙ୍କର ନାମକରଣ ହୋଇଛି। 10ମ ସ୍କନ୍ଧ 8 ଅଧ୍ୟାୟରେ ଏଇଟା ଆଲୋଚନା ହୋଇଯାଇଛି। ତେଣୁ ସେଇଠି ଯେତେବେଳେ ନାମକରଣ କରାଯାଉଛି ସେଇଠି ଗର୍ଗାଚାର୍ଯ୍ୟ ପ୍ରଥମେ ବଳଦେବଙ୍କର ନାମକରଣ କରିଛନ୍ତି, ସେ କହିଛନ୍ତି ଅୟଙ୍ଗୀ ରୋହିଣୀ ପୁତ୍ର। ପ୍ରଥମେ ସେ କହିଲେନି, ନନ୍ଦ ମହାରାଜ କହିଲେନି ଇଏ ହେଉଛି ରୋହିଣୀଙ୍କ ପୁତ୍ର, ଇଏ ହେଉଛି ମୋର ପୁତ୍ର, ସେ କହିଲେ ନାହିଁ, ଗର୍ଗାଚାର୍ଯ୍ୟ ସବୁ ଜାଣନ୍ତି। ପ୍ରଥମେ କହିଲେ ଅୟଙ୍ଗୀ ନନ୍ଦ ମହାରାଜ, ଦୁଇ କୋଳରେ ଦୁଇ ଜଣକୁ ବସିକି ବସିଛନ୍ତି ଏବଂ ଗର୍ଗାଚାର୍ଯ୍ୟ ତାଙ୍କ ନାମକରଣ କରୁଛନ୍ତି। ତେଣୁ ନାମକରଣ ଯେତେବେଳେ କରୁଛନ୍ତି ସେ କହୁଛନ୍ତି, ପ୍ରଥମେ ଆଙ୍ଗୁଠି ଦେଖିକି କହୁଛନ୍ତି ଅୟଙ୍ଗୀ ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀ ପୁତ୍ର, ତାଙ୍କୁ ନେଇକିରି ତାଙ୍କ ନାମକରଣ କରୁଛନ୍ତି ଅୟଙ୍ଗି ରୋହିଣୀ ପୁତ୍ର। କ'ଣ ତାଙ୍କର ରମାୟଣ ସହ ଗୁଣେ ତାଙ୍କର ସେଇ ନାମ, ତାଙ୍କୁ ତିନୋଟି ନାମ ଦେଇଥିଲେ କର୍ଗାଚାର୍ଯ୍ୟ, ତାଙ୍କୁ ତିନୋଟି ନାମ ଦେଇଥିଲେ। ରୋହିଣୀ ପୁତ୍ର ମଧ୍ୟ ଧରିଲେ ଆଉ ଗୋଟେ ନାମ ହେବ, ଚତୁର୍ଥ ନାମ ହେବ ଅୟଙ୍ଗି ରୋହିଣୀ ପୁତ୍ର। ଇଏ ହେଉଛନ୍ତି କ'ଣ ନା ରମାୟଣ ସହ ଗୁଣେଇ, ତାଙ୍କର ଏତେ ଗୁଣ ରହିଛି ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ। ତେଣୁ ବଳୋତ୍ସାହ, ତାଙ୍କ ନାମ ହେଉଛି ବଳ, ତାଙ୍କର ଗୋଟିଏ ନାମ ହେଉଛି ବଳ, କାହିଁକି ନା ତାଙ୍କର ବହୁତ ବଳ ରହିଛି। ଏ ବଳ ଭୌତିକ ବଳ ନୁହଁ, ତାଙ୍କର ଚିତ୍ ବଳ। ଏବଂ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ନାୟମ ଆତ୍ମା ବଳହୀନ ଲଭ୍ୟ, ଭଗବାନଙ୍କୁ ଆମେ ବା ଆମ ନିଜକୁ ଆମେ ବଳ, ଯେଉଁମାନେ ବଳ ନାହିଁ ସେମାନେ ଜାଣିପାରିବେ ନାହିଁ, ବା ଭଗବାନଙ୍କୁ ବଳହୀନ ଯେଉଁମାନେ ରହିଛନ୍ତି ସେମାନେ ଜାଣିପାରିବେ ନାହିଁ। ବଳହୀନ କହିଲେ ଆମେ କହିଥିଲୁ କେତେଥର, ଗୋଟେ ରହିଛନ୍ତି ଗୋଟେ କ'ଣ ଗୋଟେ ତାଙ୍କ ସମ୍ପ୍ରଦାୟ ରହିଛନ୍ତି, ସେମାନେ ଭାବନ୍ତି ବଳହୀନ ଯେଉଁ କୁହାଯାଇଛି, ଯେଉଁମାନଙ୍କର ବଳ ନାହିଁ, ଶାରୀରିକ ବଳ ନାହିଁ, ସେମାନେ ଭଗବାନ ଜାଣିପାରିବେ ନାହିଁ। ତେଣୁ ସେମାନେ କହନ୍ତି ତମେ ଫୁଟବଲ ଖେଳ, ଫୁଟବଲ ଖେଳ ବଳ ପ୍ରାପ୍ତ ହେବ, ଆଉ ତୁଳସୀ ଗଛ ଲଗାଇବା ଦରକାର ନାହିଁ, ତମେ ବାଇଗଣ ଗଛ ଲଗା, ବାଇଗଣ ଗଛ ଲଗାଇଲେ ତମେ ବଳ ପାଇବ। ଏଇଭଳି ଭାବରେ ଗୋଟେ ସମ୍ପ୍ରଦାୟ ରହିଛନ୍ତି। ତେଣୁ ଏ ବଳହୀନ ଶବ୍ଦର ଅର୍ଥ ହେଉଛି ବଳ ହେଉଛି ଚିତ୍ ବଳ, ବଳରାମ ହେଉଛି ଚିତ୍ ବଳ। ତେଣୁ ସେ କହୁଛନ୍ତି ଅୟଣ ହି ରୋହିଣୀ ପୁତ୍ର ରମାୟଣ ସୁହୃତ ଗୁଣେଇ, ତାଙ୍କର ଏତେ ଗୁଣ ରହିଛି, ସବୁଠାରୁ ବଡ଼ ଗୁଣ ହେଉଛି ସୁହୃତ, ସମସ୍ତଙ୍କ ପ୍ରିୟ ସେ କରିବେ ଏବଂ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ। ସେଇଥିପାଇଁ ତାଙ୍କ ନାମ ହେବ ଆଖ୍ୟା ସତେ ରାମ ଇତି ବଳାଧିକ୍ୟାତ ବଳମ ବିଧୁ, ତାଙ୍କର ନାମ ହେବ କ'ଣ ନା ରାମ, ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ତାଙ୍କର ଗୋଟେ ନାମ ହେବ ରାମ। ତାପରେ ବଳାଧିକ୍ୟାତ ବଳମ ବିଧୁ, ତାଙ୍କର ଏଭଳି ରହିଛି ଅପରିସୀମ ବଳ ରହିଛି ତାଙ୍କ, ସେଥିପାଇଁ ତାଙ୍କ ନାମ ହେବ ବଳ। ଏବଂ ଆଉ ଗୋଟେ ନାମ କରିଥିଲେ ଯଦୁନାମ ଅପୃଥକ ଭାବାତ ସଂକର୍ଷଣ ମୁସନ୍ତ୍ୟୁତ, ତାଙ୍କର ଆଉ ଗୋଟେ ନାମ ହେବ ସଂକର୍ଷଣ, କାହିଁକି ନା ସଂକର୍ଷଣ ପ୍ରକୃତର ଅର୍ଥ ହେଉଛି କ'ଣ, ସଂକର୍ଷଣ ନାମ ପ୍ରକୃତ ଅର୍ଥ ହେଉଛି ସିଏ ପ୍ରଥମେ ଦେବକୀଙ୍କ ଗର୍ଭରେ ଜାତ ହୋଇଥିଲେ, ତେଣୁ ଅନନ୍ତ ଭଗବାନଙ୍କର ମାୟାଦେବୀ ବା ଯେଉଁ ରହିଛନ୍ତି ଭଗବାନ ଅନ୍ତରଙ୍ଗ ଶକ୍ତି, ସେ ଦେବକୀଙ୍କ ଗର୍ଭରୁ ତାଙ୍କୁ ଆକର୍ଷଣ କରିକିରି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବାରୁ ତାଙ୍କ ନାମ ହେବ ସଂକର୍ଷଣ। କିନ୍ତୁ ଏଇ କଥାଟିକୁ ସେ ପ୍ରକାଶ କଲେ ନାହିଁ, ଗର୍ଗାଚାର୍ଯ୍ୟ ସେ କଥାଟିକୁ ପ୍ରକାଶ କଲେ ନାହିଁ। ସେ କହିଲେ ଯଦୁନା ମୋ ପୃଥକ ଭାବାତ, ଯଦୁମାନଙ୍କ ଭିତରେ ସେ ତାଙ୍କର ଭିତରେ ଶତ୍ରୁତା କରାଇ ଦେବେ ନାହିଁ, ବନ୍ଧୁତା ସ୍ଥାପନ କରି ରଖିବେ, ସେଥିପାଇଁ ତାଙ୍କ ନାମ ହେବ ସଂକର୍ଷଣ। ଏଇଭଳି ଭାବରେ ତିନୋଟି ନାମକରଣ କରିଥିଲେ। ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ବଳଭଦ୍ର, ତେଣୁ ବଳ, କିନ୍ତୁ ଆମେ ଦୁଇଟା ଯାକ ନାମ ମିଶେଇକି କହୁଛୁ ବଳରାମ। ଏ ଭଦ୍ର କହିଲେ ବହୁତ ବହୁତ କ'ଣ ବହୁତ ଭଦ୍ର, ତାଙ୍କ ବହୁତ ତାଙ୍କର ବହୁତ ଭଲ ଗୁଣ ରହିଛି, ଭଦ୍ର ଭଦ୍ର ଅଭଦ୍ର ଦୁଇଟି ବସ୍ତୁ ରହିଛି ନା, ଏ ଭୌତିକ ଜଗତରେ ସମସ୍ତେ ଅଭଦ୍ର, କାରଣ ତିନି ଗୁଣ ଭିତରେ ରହିଛନ୍ତି ଅଭଦ୍ର, ଆମ ହୃଦୟ ଭିତରେ ସବୁ ଅଭଦ୍ର ରହିଛି। ଆମେ ଯେତେବେଳେ କଥା ଶୁଣେ ଭଗବାନ କଥା, ସେତେବେଳେ ସେ ଅଭଦ୍ର ସବୁ ଦୂର ହେବ। ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଇଟା କୁହାଯାଇଛି, ଆମେ ଯେତେବେଳେ ଭଗବାନ କଥା ଶୁଣୁଛେ, ଶୁଣନ୍ତା ସ୍ୱ କଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ହୃଦୟନ୍ତସ୍ତୁ ଅଭଦ୍ରାଣୀ ବିଧୁନତି ଶ୍ରୁତାମ, ଆମ ହୃଦୟ ଭିତରେ ଯେଉଁ ଅଭଦ୍ର ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ ଇତ୍ୟାଦି, ଏସବୁ ଦୂର ହେବ ଭଗବାନ କଥା ଶୁଣିବା ଶୁଣିବା ମାନେ। କିନ୍ତୁ ଭଗବାନ ହେଉଛନ୍ତି ବଳ ଭଦ୍ର, ବହୁତ ଜେଣ୍ଟଲମ୍ୟାନ୍, ଜେଣ୍ଟଲମ୍ୟାନ୍ ବହୁତ ଭଦ୍ର ସିଏ। ଆମେ ଭାବୁଛେ ପାଶ୍ଚାତ୍ୟ ଜଗତ ଲୋକମାନେ ଭାବନ୍ତି ଆମେ ବହୁତ ଭଦ୍ର, ଆମେ ବହୁତ ଭଦ୍ର, ଏମାନେ ସବୁ ଭାରତୀୟ ମାନେ ବା ଏମାନେ ସବୁ ଅଭଦ୍ର, ଏମାନେ ଜାଣନ୍ତି ନାହିଁ, ବହୁତ କିଛି ଜାଣନ୍ତି ନାହିଁ, ତାଙ୍କର ଜ୍ଞାନ କିଛି ନାହିଁ, ଏମିତି ଭାବନ୍ତି ସେମାନେ। କିନ୍ତୁ ପ୍ରକୃତ ଭଦ୍ର କିଏ ନା ଯିଏ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଭଗବାନ ଭକ୍ତ ସେମାନେ ହେଉଛନ୍ତି ଭଦ୍ର, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ହେଉଛନ୍ତି ଅଭଦ୍ର। ହରାଉ ଅଭକ୍ତ ସେ କୃତ ମହତ୍ ଗୁଣ, ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ତାଙ୍କର ଭଲ ଗୁଣ କେଉଁଠୁ ଆସିବ, କେମାନେ ସେମାନେ ଭଦ୍ର ହେବେ, ଇଏ ହେଉଛି ଭଦ୍ର। କିନ୍ତୁ ଭଗବାନ ସିଏ ବଳଭଦ୍ର ଶବ୍ଦ ବ୍ୟବହାର କରାଯାଇଛି, ଆମ ଆଚାର୍ଯ୍ୟମାନେ ମଧ୍ୟ କହିଛନ୍ତି କାହିଁକି ବଳଭଦ୍ର କୁହାଯାଇଛି, ଆମେ କହିବା। ତେଣୁ ଏଠି ସୁଖଦେବ ଗୋସ୍ୱାମୀ କହୁଛନ୍ତି ବଳଭଦ୍ର कुरुश्रेष्ठ कुरुश्रेष्ठ होती परीक्षित महाराज कुरुवंशरे आसे कुरुवंशरे आसुवंशरे पांडव मान कुरुवंशरे आस कौरव मान कुरुवंशरे आसु विशेष भाव जो धर्म युद्ध है महाभारत युद्ध है से धर्म ये जो रही धृतराष्ट्र सी पांडव एवं कौरव मान भितर तफात भेद देखिले तेणु से प्रथम श्लोक कहले धर्म क्षेत्र कुरुक्षेत्र समभेदा जो सभा माम का पांडवास्व किम कुर्वत संजय ये कुरुक्षेत्र जो रही कुरु आसु वंश आसु जजाति कनिष्ठ पुत्र ताक वंश कुरु जड़े प्रख्यात राजा थे जे कि यही कुरुक्षेत्र जो बर्तमान नाम होता नाम अनुसार से स्थान नाम हो कुरुक्षेत्र बहुत प्रकार तपस्या करते से स्थान नाम हो कुरुक्षेत्र धर्मक्षेत्र कहुच कुरुक्षेत्र से धृतराष्ट्र महाराज जो कथा कौन मनर भाव जमापड़गला पांडव मान कौरव मान भर जो भेद से देखुले ये कथार जना पड़ा माम का पांडव आश सी कहले ना दुईज जाक माम का बोली कहले ना सी कह मोर पुत्र पंडुकर पुत्र पांडव अलग ये भेद देखिए सी तेणु ये कुरुवंश कौरव मान आसव मान आस तेणु परीक्षित महाराज को सुखदेव गोस्वामी संबोधन करुश्रेष्ठ कुरुवंश श्रेष्ठ श्रेष्ठ व्यक्ति आरुवंश नए से सब कौरव मान सब मृत्युवरण करते पांडव मैंने मृत्युवरण पांडव मैंने सब चली जाइए भगवत धाम को चली जाइए आम कल जो जाइए से कथा होता जो सी जो राधाकृष्ण मंदिर रे बुला रे से जन प्रश्न पचारे अर्जुन कहीं भगवान कथा शुणिले भगवान कहीं से जो कौन युधिष्ठ महाराज कहीं कहले कृष्ण को छुईब ना से मलापर ताक छुईब ना यही भाव से कह महाभारत वर्णना कर ये सब रीला से कहीं पतन हो गला यही भाव से कहले सी भावंट कौन मुझ बहुत बड़ ज्ञानी आम जो सब कथा कहे सब जाणी ना कि आम बहुत जान सी बहुत जानते यही परीक्षा करने सब विभिन्न प्रश्न पचारती भगवान पार्षद को सी कहते पतन हो गला यही भाव कौन कह तेणु अर्जुन जहाँ जो जाइए सर जो मारुले धनुषर मारुले तादेह जो मैंने विध होते से सब भगवत धाम प्राप्त होते अर्जुन हो नर भगवान जो अवतार नर अवतार से नारायण अवतार हो कृष्ण हाँ सी यही ज्ञान प्राप्त होती बहुत कथा से भावुँ आम बहुत जिस जाचु अर्जुन जन मनुष्य भी भावुँ सी तर कहीं पतन है यही प्रश्न पचारे कल मत का पचारे यही भाव सब व्यक्ति रही आम जो कथा कह सतर्क ही कथा कह पड़ो टे एपट सेपट हेल्ले पड़ो असुविधा हे तेणु जा जो कौन कुरुश्रेष्ठ ये होती कुरुवंशरे वर्तमान रही परीक्षित महाराज कुरुवंशर अंतिम संतान सीए तापर अवश्य पुत्र मान सब रही जन्मेजय इत्यादि सब रही कि वर्तमान भितर श्रेष्ठ होती ये परीक्षित महाराज कुरुश्रेष्ठ बोली संबोधन करेणु सी कौन सुखदेव गोस्वामी कौन बलभद्र कुरुश्रेष्ठ भगवान रथमाश्रित सी होती भगवान भगवान सी भगवान कहे जमी भगवान कृष्ण और बलराम भितर तफात कि भगवान प्रथम मूल भगवान हो कृष्ण तर प्रथम विस्तार हो बलराम एवं से बलराम मध्य जो रही भगवान भली कौन तफात ना बलराम तेणु ये जो भगवान रही कौन भगवान भगवान षड़ीश्वर्य पूर्ण भगवान भली से पूर्ण षड़ीश्वर्य पूर्ण सी एवं रथ महास्थित भितर तफात होगी भगवान हो कृष्ण वर्ण बलराम हो गौरवर्ण गौरवर्ण ये बलभद्र हो गौरवर्ण ये तफात हो तेणु ये भगवान सी कृष्ण भगवान भितर बलराम भितर तफात ना सामान्य किसी तफात रही प्राय सामान कहले चले तेणु भगवान रथमास्थित बलदेव रथ कौन ना बलदेव रथ ना आम आलोचना करते युद्ध होता से समय वर्णना कर ତାଳଧ୍ୱଜ, ଭଗବାନଙ୍କର ବଳଦେବଙ୍କର ରଥଙ୍କର ନାମ ହେଉଛି ତାଳଧ୍ୱଜ। ଧ୍ୱଜା ରହିଛି ରଥ ଉପରେ, ଯେଉଁ ଧ୍ୱଜା ଉଡ଼ୁଛି, ପତାକା ରହିଛି, ସେଥିରେ ଏଇ ତାଳ ଗଛ ରହିଛି, ତାଳଧ୍ୱଜ। ଭଗବାନ ବଳଦେବଙ୍କର ରଥଙ୍କର ନାମ ହେଉଛି ତାଳଧ୍ୱଜ। ସେ ତାଳଧ୍ୱଜ ରଥ ଆରୋହଣ କରିକିରି ରଥ ମାଆସ୍ଥିତ ରଥରେ ବସିକିରି ସୃହୃତ ଦିଦୃକ୍ଷିମ ଉତ୍କଣ୍ଠ ଉତ୍କଣ୍ଠା ସୃହୃତ ବା ବୃନ୍ଦାବନବାସୀମାନେ ତାଙ୍କର ଅତ୍ୟନ୍ତ ପ୍ରିୟ ସୃହୃତ, ପାଖାପାଖି 11 ବର୍ଷ କାଳେ ଲୀଳା କରିଥିଲେ। ତେଣୁ ନନ୍ଦ ମହାରାଜ, ଯଶୋଦା ଏମାନେ ବହୁ ଏଇଭଳି ଭାବେ ତାଙ୍କୁ କେତେ ପ୍ରେମର ପ୍ରୀତିପୂର୍ଣ୍ଣ ସେ ବ୍ୟବହାର କରିଥିଲେ। ସୃହୃତ ତାଙ୍କ ନିଜଜନ, ତାଙ୍କର ସଖାମାନେ ରହିଛନ୍ତି, ତାଙ୍କର ଗୁରୁଜନମାନେ ରହିଛନ୍ତି, ତାଙ୍କର ସମବୟସ୍କମାନେ ସବୁ ରହିଛନ୍ତି, ତାଙ୍କର କମବୟସ୍କ ଗୋପମାନେ ସବୁ ରହିଛନ୍ତି ଏବଂ ଗୋପୀମାନେ ସବୁ ରହିଛନ୍ତି, ଯାହାଙ୍କ ସହିତ ସେ ରାସଲୀଳା କରୁଥିଲେ। 11 ବର୍ଷ କାଳ ଲୀଳା କରିଥିଲେ ସେ ଭଗବାନ। ତେଣୁ ସେଇ ସୃହୃତ କ'ଣ ସୃହୃତ ଦିଦୃକ୍ଷ୍ୟମ, ସୃହୃତ କହିଲେ ସେ ନିଜର ନିଜଜନମାନଙ୍କୁ ଦିଦୃକ୍ଷୁ ଦର୍ଶନ କରିବା ପାଇଁ, ଦୃକ୍ଷୁ ଦେଖିବା ପାଇଁ ଦିଦୃକ୍ଷୁ ଉତ୍କଣ୍ଠା, ନିଜଜନଙ୍କ ଠାରୁ ଯେତେବେଳେ ବିୟୋଗ ହେବ ସେତେବେଳେ ତାଙ୍କର ସହିତ ମିଳନ କରିବା ପାଇଁ ସବୁ ଉତ୍କଣ୍ଠା ସେମାନେ ଚାହିଁବେ, ଉତ୍କଣ୍ଠା ଜାତ ହେବ ତାଙ୍କର। ସେଇଥିପାଇଁ ଭଗବାନ ସବୁ ବ୍ୟବସ୍ଥା କରିଛି, ମିଳନରେ ବିରହ, ମିଳନ ଏବଂ ବିରହ ଦୁଇଟି ଜିନିଷ ରହିଛି। ମିଳନରେ ପ୍ରେମଟା ଏତେ ଉତ୍କୃଷ୍ଟତା ପ୍ରାପ୍ତ ହୁଏ ନାହିଁ ଯଦି ବିରହ ନ ରହିବ। ତେଣୁ ଆମେ ଦେଖିବା ଭଗବାନ ବିଭିନ୍ନ ଲୀଳାରେ ଏଇସବୁ ବିରହ ଲୀଳା ରହିଛି। ଯେତେବେଳେ ମହାପ୍ରଭୁ ଯାଉଥିଲେ, ମହାପ୍ରଭୁ 24 ବର୍ଷ କାଳ ରହିଥିଲେ ଜଗନ୍ନାଥ ଧାମରେ 24 ବର୍ଷ, ତା ଦେହରେ ବିଭିନ୍ନ ସ୍ଥାନକୁ ସବୁ ଯାଇଛନ୍ତି, ଏସବୁ ହେଇଛି। ତେଣୁ ଏଇଠି ଯେଉଁ ରହିଛି, ଯେତେବେଳେ ଭଗବାନ ସବୁଦିନ ସେ ଯାଆନ୍ତି ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ, ଦିଦୃକ୍ଷୁ ଯେଉଁ ରହିଛି ଭଗବାନ ଦର୍ଶନ କରିବା ପାଇଁ ସେ ଯାଆନ୍ତି ସବୁଦିନ, ପ୍ରତିଦିନ ଯାଆନ୍ତି, ପ୍ରତିଦିନ ଯେତେବେଳେ ଯାଆନ୍ତି ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବା ପାଇଁ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେତେବେଳେ ଭଗବାନ ଦର୍ଶନ କରନ୍ତି ସେତେବେଳେ ସିଏ ଏଇ ନୃସିଂହଦେବଙ୍କ ମନ୍ତ୍ରକୁ ପାଠ କରିକି ଯାଆନ୍ତି, ତବକର କମଳ ବରେ, ଏ ଯେଉଁ ଜୟ ନୃସିଂହ, ଶ୍ରୀ ନୃସିଂହ ଇତ୍ୟାଦି ନୃସିଂହ ମନ୍ତ୍ର। କାରଣ ଆପଣ ଯେତେବେଳେ ପ୍ରବେଶ କରିବେ ଜଗନ୍ନାଥ ମନ୍ଦିରରେ, ବାମ ପଟେ ରହିଛନ୍ତି ନୃସିଂହଦେବ, ପ୍ରବେଶ କରିବା ଯେଉଁ ପ୍ରଥମେ ଯେଉଁଠି ପତିତ ଭବନ ରହିଛନ୍ତି ଯେଉଁ ଗୃହରେ, ସେ ଗୃହରେ ଆପଣ ଦେଖିବେ ଉପରେ ବାମ ପଟେ ଉପରେ ରହିଛନ୍ତି ନୃସିଂହଦେବ। ତେଣୁ ସେ ନୃସିଂହଦେବଙ୍କୁ ପ୍ରଣାମ କରିକି ନୃସିଂହଦେବ ମନ୍ତ୍ର ପାଠ କରିକି ଯାଆନ୍ତି, ସିଏ ମନ୍ଦିର ଭିତରେ ପ୍ରବେଶ କରନ୍ତି। ମନ୍ଦିର ଭିତରେ ପ୍ରବେଶ କଲା ପରେ ସିଏ ଗରୁଡ଼ ସ୍ତମ୍ଭର ଯେଉଁ ରହିଛି, ଗରୁଡ଼ ଖମ୍ବ ରହିଛି, ତା ପଛପଟେ ରହନ୍ତି, ଆଗକୁ ଯାଆନ୍ତି ନାହିଁ। ଗରୁଡ଼ ଖମ୍ବ ପଛରେ ରହିକରି ସିଏ ସେଇଠି ଯେଉଁ ରହିଛି କାନ୍ଥ ରହିଛି, ବାମ ପଟେ ଯେଉଁ କାନ୍ଥଟି ରହିଛି ସେଇଠି ଆଙ୍ଗୁଠି ତାଙ୍କର ରହିଛି, ତିନିଟି ଆଙ୍ଗୁଠି ତାଙ୍କର ଏପର୍ଯ୍ୟନ୍ତ ମଧ୍ୟ ରହିଛି। ସେ ତିନି ଆଙ୍ଗୁଠି ପଥର ତରଳି ଯାଇଛି, ଆମେ ଏଇଟା କୁହାଯାଇଛି ଏଇ ଯେଉଁ ଗୌରନିତାଇ ଏଭଳି କରୁଣାମୟ। ଆଜି ଆମେ ଗଦାଧର ପଣ୍ଡିତଙ୍କ ବିଷୟରେ କହିବା, କିଛି ଅଳ୍ପ କିଛି କଥା କହିବା। ତେଣୁ ଇଏ ଗଦା ଏ ଯେଉଁ ଭଗବାନ ରହିଛନ୍ତି, କୁହାଯାଇଛି ନା ପରମ କରୁଣ ପହୁଦୋଇ ଜନ ନିତାଇ ଗୌର ଚନ୍ଦ୍ର ସଭବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ। ସେହି ପ୍ରସଙ୍ଗରେ କୁହାଯାଇଛି ପଶୁ ପକ୍ଷୀ ଝୁରେ ପାଷାଣ ବିଦରେ ଶୁଣିଯାର ଗୁଣ ଗାଥା। ପଶୁ ପକ୍ଷୀ ଝୁରେ ଭଗବାନ ଯାଉଥିଲେ, ଆମେ କହିଥିଲେ ଗତକାଲି ବୋଲୁଥିଲେ, ବୃନ୍ଦାବନ ପକ୍ଷୀମାନେ ସବୁ ଝୁରୁଥିଲେ ଭଗବାନଙ୍କର ବାଟରେ, ଯେଉଁ ଝାରଖଣ୍ଡର ପଶୁମାନେ ଭଗବାନଙ୍କ ସହିତ ନୃତ୍ୟ କରୁଥିଲେ ପଶୁ ପାଷାଣ ଭିତରେ। ଏଇଭଳି ଭାବରେ ସେ ଯେଉଁ ରହିଛନ୍ତି, ଯେଉଁ ପାଦ ଯେଉଁ ସେ ପଥର ଉପରେ ଠିଆ ହୋଇଥିଲେ, ପାଦ ତାଙ୍କ ପାଦ ପଦ୍ମ ସ୍ଥାପନ କରିଥିଲେ, ସେ ପଥର ତରଳି ଯାଇଥିଲା। ଏବଂ ସେଇ ଯେଉଁ ରହିଛି କାନ୍ଥ ରହିଛି, ସେ କାନ୍ଥରେ ଯେଉଁ ତାଙ୍କ ତିନୋଟି ଆଙ୍ଗୁଠି ଦେଇଛନ୍ତି, ସେ ଆଙ୍ଗୁଠି ମଧ୍ୟ ଦବି ଯାଇଛି, ତରଳି ଯାଇଛି, ପଥର ତରଳି ଯାଇଛି। ଏଭଳି ଭାବରେ ଭଗବାନଙ୍କର ସବୁ ରହିଛି କଥା, ମହାପ୍ରଭୁଙ୍କର କଥା। ତେଣୁ ସେ ଯେଉଁ ପାଦ ପାଖରେ ଯେଉଁ ତରଳି ଯାଇଥିଲା ତାକୁ ନେଇକରି ବର୍ତ୍ତମାନ ରାଜା ତାଙ୍କୁ ସବୁ ସେପଟେ ଯେଉଁ ଉତ୍ତର ପଟେ ରଖିଛନ୍ତି, ଗୋଟେ ମନ୍ଦିର ରହିଛି ଗୁଣ୍ଡିଚା ଗୌରାଙ୍ଗ ମହାପ୍ରଭୁଙ୍କର ମନ୍ଦିର, ତାଙ୍କର ପାଦ ଧୋଇ ସେଇଠି ରହି ସ୍ଥାପନ କରାଯାଇଛି, ଆପଣଙ୍କର ଦେଖିବେ। ତେଣୁ ବର୍ତ୍ତମାନ ମଧ୍ୟ ସେ ରହି ବୃନ୍ଦାବନ ଯେତେବେଳେ ବୈଷ୍ଣବମାନେ ଯାଆନ୍ତି ମନ୍ଦିରକୁ, ସେ ଯେଉଁ ଭଗବାନଙ୍କର ହସ୍ତ ପଦ୍ମ ଯେଉଁ ହସ୍ତ ରହିଛି ଅଙ୍ଗୁଠି, ସେଇଠି ହାତ ରଖିକରି ଭଗବାନ ଦର୍ଶନ କରନ୍ତି, ଭିତରକୁ ଯାଆନ୍ତି ନାହିଁ ସେମାନେ ବୈଷ୍ଣବମାନେ। ମହାପ୍ରଭୁ ଯାଉନଥିଲେ, ଅନ୍ୟମାନେ କିଏ ଯାଉଛନ୍ତି ଅଲଗା କଥା, ବାବୁ ଯାଆନ୍ତି ନାହିଁ। ତେଣୁ ଏହିସବୁ ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ପ୍ରତିଦିନ ସେ ଜଗନ୍ନାଥ ଦର୍ଶନ କରନ୍ତି, କିନ୍ତୁ ଯେତେବେଳେ ସ୍ନାନ ପୂର୍ଣ୍ଣମୀ ପରେ ବୈଶାଖ ମାସ ଜ୍ୟେଷ୍ଠ ମାସ ପୂର୍ଣ୍ଣମୀ ଯେଉଁ ରହିଛି, ଆଷାଢ଼ ପୂର୍ଣ୍ଣମୀ, ଆଷାଢ଼ ପୂର୍ଣ୍ଣମୀ ନା କ'ଣ, ଜ୍ୟେଷ୍ଠ ପୂର୍ଣ୍ଣମୀ ନା, ଯେଉଁ ରହିଛନ୍ତି ଇଏ ଯେଉଁ ଦେବସ୍ନାନ ପୂର୍ଣ୍ଣମୀ, ଏ ଯେଉଁ ପୂର୍ଣ୍ଣମୀରେ ତାଙ୍କର ସ୍ନାନ ହୁଏ, ତାପରେ ଭଗବାନ ଆଉ ଦେଖା ଦିଅନ୍ତି ନାହିଁ, ଦର୍ଶନ ଦିଅନ୍ତି ନାହିଁ। ଭଗବାନ ଅଣସର 15 ଦିନ କାଳ ଅଣସର ରହନ୍ତି, ତେଣୁ ସେହି ସମୟରେ ଇଏ ମହାପ୍ରଭୁ ରହିପାରନ୍ତି ନାହିଁ, ବିରହରେ ଉତ୍କଣ୍ଠିତ ହୋଇକରି ଯାଇ ପଳେଇ ଯାଆନ୍ତି ଆଲାରନାଥକୁ। ଯେଉଁ ଆଲାରନାଥରେ ଯେଉଁ ବ୍ରହ୍ମଗିରି ଯେଉଁ ରହିଛି, ସେଠି ଯେଉଁ ଭଗବାନ ଦର୍ଶନ କରନ୍ତି, ଏହାର ଲୀଳା ରହିଛି, ବୃନ୍ଦାବନ ଲୀଳା ସହିତ ସମ୍ପର୍କ ରହିଛି, ବୃନ୍ଦାବନ ଲୀଳା ସହିତ ସମ୍ପର୍କ ରହିଛି, ବହୁତ ଗଭୀର ପ୍ରସଙ୍ଗ ରହିଛି, ଆମେ ପରେ କେତେବେଳେ କହିବା ସମୟ ଦେଖିକରି, କ'ଣ ସମୟ ନାହିଁ। ତେଣୁ ଏଇଠି ଯେତେବେଳେ ଭଗବାନ ବିରହରେ ସେ ଭଗବାନ ପ୍ରଣାମ କରୁଥିଲେ ସେଇ ଗଦି ଏସବୁ ରହିଛନ୍ତି ଆଲାରନାଥରେ ଯେଉଁ ରହିଛନ୍ତି, ତାଙ୍କର ଦର୍ଶନ ଆଲାରନାଥଙ୍କ ଦର୍ଶନ କରି ପ୍ରଣାମ କରୁଥିଲେ, ସେହି ସମୟରେ ସେ ପଥରଟି ତରଳି ଯାଇଛି। ଆପଣ ଗଲେ ଆଲାରନାଥ ମନ୍ଦିରରେ ସେ ପଥରକୁ ଦେଖିବେ, ଭଗବାନଙ୍କ ଶରୀରର ସବୁ ଶରୀରର ସ୍ପର୍ଶରେ ସେ ପଥର ତରଳି ଯାଇଛି, ଏ ପର୍ଯ୍ୟନ୍ତ ମଧ୍ୟ ରହିଛି, ଆପଣ ଗଲେ ଦେଖିବେ ଆଲାରନାଥ ମନ୍ଦିରରେ। ଆମର ଇସ୍କନ ତରଫରୁ ସେଠି ସେ ଯେଉଁ ରହିଛି ପ୍ରସାଦ ସେବନ କରିବା ପାଇଁ ମଣ୍ଡପ ରହିଛି, ସେଇଟାକୁ ଆମେ ଇସ୍କନ ତରଫରୁ ତିଆରି କରାଯାଇଥିଲା ପ୍ରଭୁପାଦଙ୍କ ସେଣ୍ଟିନିଆଲରେ 1996 ମସିହାରେ ଆମ ଶ୍ରୀଶ୍ରୀମଦ ଗୌରବନ୍ଧୁ ସେ ମହାରାଜ ଏଇଟା କରିଥିଲେ, ଏବଂ ତାଙ୍କର ଆଉ କେତୋଟି ସ୍ଥାନ ସେଠି କରାଯାଇଥିଲା ପ୍ରଭୁପାଦଙ୍କର ସ୍ମୃତି ଉଦ୍ଦେଶ୍ୟରେ, ସେଠି ସବୁ କରାଯାଇଛି, ଲେଖା ହେଇଛି, ଆପଣ ଆଲାରନାଥ ମନ୍ଦିରରେ ପ୍ରବେଶ କଲେ ଦେଖିବେ ସେଠି ଲେଖା ହେଇଛି ସବୁ। ଏବଂ ଯେଉଁ ଫାଷ୍ଟ ଯେଉଁ ସେ ମେନ୍ ରୋଡ଼ରୁ ଯେତେବେଳେ ପ୍ରବେଶ କରିବେ, ସେଠି ଯେଉଁ ଗେଟ୍ଟା ହେଇଛି ସେଇଟା ମଧ୍ୟ ସେଇ ଇଏ ପ୍ରଭୁପାଦଙ୍କର ସ୍ମାରକୀ ଉପରେ ତିଆରି କରାଯାଇଛି ସେଇଟା। ତେଣୁ ଏଇଭଳି ଭାବରେ ଭଗବାନଙ୍କ ଦର୍ଶନ ଯେତେବେଳେ ନ ପାଉନଥିଲେ, ସେ ଯାଇକି ଆଲାରନାଥକୁ ଯାଉଥିଲେ, ଧାଇଁ ଯାଉଥିଲେ, ଏଇଭଳି ଭାବରେ ତାଙ୍କ ପ୍ରିୟ ମାନଙ୍କର ଭଗବାନଙ୍କର ଦର୍ଶନରେ ବ୍ୟାଘାତ ହେଲା, ସେଥିପାଇଁ ସେ ଯାଉଥିଲେ ଆଲାରନାଥ। ସେହିଭଳି ଭାବେ ବୃନ୍ଦାବନର ବାସୀମାନଙ୍କୁ ଦର୍ଶନ ନ କରିକରି ସେ ଭଗବାନ ଦିଦୃକି ଉତ୍କଣ୍ଠା ତାଙ୍କର ଯାହା ହେଲା ତାଙ୍କୁ ଦେଖିବା ପାଇଁ। ତେଣୁ ପ୍ରଜଯୋଉ ନନ୍ଦ ଗୋକୁଳମ୍, ଦ୍ୱାରକାରୁ ଆସିଗଲେ ଗୋକୁଳକୁ ଆସିଗଲେ, ପଶ୍ଚିମରୁ ପୂର୍ବକୁ ଆସିଗଲେ, ବୃନ୍ଦାବନକୁ ଆସି ପହଞ୍ଚିଗଲେ ବୃନ୍ଦାବନ। ପ୍ରଜଯୋଉ କହିଲେ, ପ୍ରଜଜୁ ଶବ୍ଦ କାହିଁକି ବ୍ୟବହାର କରାଯାଇଛି ଆମେ ଆଚାର୍ଯ୍ୟମାନେ କହିଛନ୍ତି, ଯଜଉ କହିଥିଲେ ବି ହେଇଥାନ୍ତା, ପ୍ରଜଜୁ କହିବାର ଉଦ୍ଦେଶ୍ୟ ହେଉଛି ଆମେ କହିବା, ପ୍ରଜଜୁ ନନ୍ଦ ଗୋକୁଳମ୍, ଗୋକୁଳରେ ଆସି ପ୍ରବେଶ କରିଗଲେ। ପ୍ରକୃତରେ ସେତେବେଳେ ନନ୍ଦ ମହାରାଜ ଗୋକୁଳରେ ନେଉନଥିଲେ, ଭଗବାନ ଯେଉଁ ବୃନ୍ଦାବନରେ ସବୁ ଲୀଳା କରୁଥିଲେ, 3ଟି ସ୍ଥାନରେ ଲୀଳା କରିଛନ୍ତି ଭଗବାନ। ଗୋଟିଏ ହେଉଛି ପ୍ରଥମେ ଯେତେବେଳେ ବସୁଦେବ ଆଣିଥିଲେ କୃଷ୍ଣ ବଳରାମ କୃଷ୍ଣଙ୍କୁ ଆଣିକି ଛାଡ଼ିକି ଯାଇଥିଲେ, ସେଇଟା ହେଉଛି ଗୋକୁଳ, ଏ ମହାବନ, ଏ ହେଉଛି ମହାବନରେ ସେ ସ୍ଥାନଟି ଗୋକୁଳ ରହିଛି, ସେଇଠି ରହିଥିଲେ ଭଗବାନ 3 ବର୍ଷ କାଳ, ସେଇଠି ରହିଥିଲେ ଲୀଳା କରିଥିଲେ। ତାପରେ ଭଗବାନ ଗଲେ ବୃନ୍ଦାବନକୁ, ଏବଂ ବୃନ୍ଦାବନରେ ପାଖାପାଖି 7 ବର୍ଷ କାଳ ରହିକରି ଗୋବର୍ଦ୍ଧନ ଲୀଳା ପରେ ଭଗବାନ ଗଲେ ନନ୍ଦଗ୍ରାମକୁ ଗଲେ। ନନ୍ଦଗ୍ରାମ ଯେତେବେଳେ କୃଷ୍ଣ ବଳରାମ ଆସିଲେ ବୃନ୍ଦାବନରୁ, ସେ ନନ୍ଦଗ୍ରାମରୁ ଆସିଲେ, ତେଣୁ ବଳରାମ ଯେତେବେଳେ ଗଲେ ସେ ନନ୍ଦଗ୍ରାମକୁ ଯାଉଛନ୍ତି, କିନ୍ତୁ ଏଠି ଗୋକୁଳ ବୋଲି କୁହାଯାଉଛି, ସିଏ ମଧ୍ୟ ଗୋକୁଳ, ଏ ସବୁକିଛି ଗୋକୁଳ। ଭଗବାନଙ୍କର ଯେଉଁ ଧାମ ରହିଛି ଚିତ୍ ଜଗତରେ, ଯେଉଁ ତାଙ୍କ ଧାମ ରହିଛି ସେଇଟା ହେଉଛି ଗୋଲୋକ ଧାମ। ବ୍ରହ୍ମ ସଂହିତାରେ ବ୍ରହ୍ମା କହୁଛନ୍ତି, ଗୋଲୋକ ନାମ୍ନି ନିଜ ଧାମ୍ନି ତଳେ ଚ ତସ୍ୟ ଦେବୀ ମହେଶ ହରିଧାମ ସୁତେ ସୁତେଷୁ ତେ ପ୍ରଭାବ ନିଚୟା ଭିତାସ ଜେନ ଗୋବିନ୍ଦମାଦି ପୁରୁଷଙ୍ଗମହଂ ଭଜାମି। ଶ୍ରେଷ୍ଠ ଧାମ ହେଉଛି ଭଗବାନଙ୍କର ଗୋଲୋକ ବୃନ୍ଦାବନ, ଗୋଲୋକ ଧାମରେ ଭଗବାନ ସବୁବେଳେ ରହନ୍ତି। ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ରହିଛି, ବୈକୁଣ୍ଠ ଜଗତ ସବୁ ରହିଛି, ତା ଉପରେ ରହିଛି କ'ଣ ଅଯୋଧ୍ୟା, ତା ଉପରେ ସବୁ କ'ଣ ଦ୍ୱାରକା, ତାପରେ ମଥୁରା, ତା ଉପରେ ଯାଇକି ସବୁଠାରୁ ଶ୍ରେଷ୍ଠ ହେଉଛି ବୃନ୍ଦାବନ, ତାକୁ କୁହାଯାଏ ଗୋଲୋକ ଧାମ। ଭଗବାନ ଯେତେବେଳେ ଆସି ଲୀଳା କରନ୍ତି ତାଙ୍କର ଗୋଲକ ଧାମ ସହିତ ଆସନ୍ତି, ଏବଂ ଗୋଲକ ଧାମ ସହିତ ଆସିଲେ ସେଇଟା ଖାଲି ହୋଇଗଲା ତା ନୁହଁ, ଇଏ ଅଦୈବ ବସ୍ତୁ, ପୂର୍ଣ୍ଣ, ପୂର୍ଣ୍ଣରୁ ପୂର୍ଣ୍ଣ ଆସିଲେ ମଧ୍ୟ ପୂର୍ଣ୍ଣ ରହିବେ, ସେଠି ମଧ୍ୟ ଗୋଲକ ରହିଛି, କିନ୍ତୁ ସେ ଗୋଲକ ଧାମ ସହିତ ଭଗବାନ ଅବତୀର୍ଣ୍ଣ ହୁଅନ୍ତି, ଭଗବତ ଧାମ ଏ ଭୌତିକ ଜଗତକୁ, ତାଙ୍କର ଧାମ ହେଉଛି ସେ ଗୋଲକ ଧାମ, କିନ୍ତୁ ପୃଥିବୀ ପୃଷ୍ଠକୁ ଆସିଲେ ସେ ଗୋଲକ ଧାମର ନାମ ହେଉଛି ଗୋକୁଳ, ତେଣୁ ଏ ଯେଉଁ 84 କୋଶ ବୃନ୍ଦାବନ ରହିଛି ତାକୁ ଗୋକୁଳ ବୋଲି କୁହାଯିବ, ତେଣୁ ଏଠି ସେ କଥା କୁହାଯାଉଛି ପ୍ରଜଜୌ ନନ୍ଦ ଗୋକୁଳମ୍, ଗୋକୁଳକୁ ନନ୍ଦ ବୋଲି ନନ୍ଦ ଗୋକୁଳ ବୋଲି କୁହାଯାଉଛି, ଗୋକୁଳର ରାଜା ହେଉଛନ୍ତି ନନ୍ଦ ମହାରାଜ, ଗୋକୁଳେଶ୍ୱର, ଗୋକୁଳେଶ୍ୱର, ଏବଂ ମହାପ୍ରଭୁଙ୍କ ଲୀଳା ବିଷୟରେ ବର୍ଣ୍ଣନା କରାଯାଇଛି, ମହାପ୍ରଭୁଙ୍କର ଜୀବନକୁ ସଂକ୍ଷେପରେ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ସେ ହେଉଛି କ'ଣ ନା ଆରାଧ୍ୟ ଭଗବାନ ରଜସେ ତନୟ, ଭଗବାନ ଯଦିଓ ଭଗବାନଙ୍କର ଅନେକ ରହିଛି ଲୀଳା ସବୁ ରହିଛି, ବିଳାସ ରହିଛି, ପ୍ରକାଶ ରହିଛି, ସବୁ ରହିଛି, କିନ୍ତୁ ବ୍ରଜେଶ ତନୟ, ବ୍ରଜେଶ ତନୟ କହିଲେ ନନ୍ଦ ମହାରାଜ, ବ୍ରଜର ଈଶ, ତାଙ୍କର ତନୟ ଯେଉଁ କୃଷ୍ଣ ସେ ହେଉଛନ୍ତି ଶ୍ରେଷ୍ଠ ଆରାଧ୍ୟ, ଆରାଧ୍ୟ ଭଗବାନ ବ୍ରଜେଶ ତନୟ, ଏବଂ ସେହିଭଳି ଭାବରେ ତଦ୍ଧାମ ବୃନ୍ଦାବନମ, ତାଙ୍କର ଧାମ ଯେଉଁ ରହିଛି ବୃନ୍ଦାବନ ଧାମ, ସେଇଟା ମଧ୍ୟ ଶ୍ରେଷ୍ଠ ଧାମ ବୃନ୍ଦାବନ ଧାମ, ଏବଂ ରମ୍ୟା କାଚିତ ଉପାସନା ବଜବୋଧ ବର୍ଗଣ ଯାହା କଳ୍ପିତା, ଭଗବାନଙ୍କର ବହୁତ ଭକ୍ତ ସବୁ ରହିଛନ୍ତି, ବହୁତ ଭଗବାନଙ୍କର ପୂଜା କରୁଛନ୍ତି, କିନ୍ତୁ ଇଏ ଯେଉଁ ଗୋପୀମାନେ ଯେଉଁ ଭଗବାନଙ୍କର ଆରାଧନା କରିଛନ୍ତି ସେଭଳି ସେଇଟା ହେଉଛି ଶ୍ରେଷ୍ଠ ଆରାଧନା, ରମ୍ୟା କାଚିତ ଉପାସନା ବ୍ରଜବୋଧ ବର୍ଗଣ ଯାହା କଳ୍ପିତା, ଏବଂ ଶ୍ରୀମଦ୍ ଭାଗବତମ ପ୍ରମାଣ ମମାଳମ, ଯେଉଁ ଯଦିଓ ଶ୍ରୁତିଶାସ୍ତ୍ର ହେଉଛି ପ୍ରମାଣ, ଶ୍ରେଷ୍ଠ ପ୍ରମାଣ, କିନ୍ତୁ ଭାଗବତମ ସେ ପ୍ରମାଣମାନ ଭିତରେ ଶ୍ରେଷ୍ଠ ପ୍ରମାଣ ହେଉଛନ୍ତି ଭାଗବତ ପ୍ରମାଣ, ଅମଳମ, ଅମଳ କହିଲେ ଏଥିରେ କୌଣସି ମଳ ନାହିଁ, ମଳ ନାହିଁ କହିଲେ ଭୌତିକ ଜଗତରେ ଯେଉଁ ଗୁଣର ପ୍ରଭାବ ରହିଛି ସେଥିରେ କୌଣସି ଗୁଣର ପ୍ରଭାବ ନାହିଁ, ଅମଳ ବା ପ୍ରମାଣ ଅମଳମ, ପ୍ରେମା ପୁମାର୍ଥ ମହାନ, ଯେଉଁ 4 ପୁରୁଷାର୍ଥ ରହିଛି ଧର୍ମ ଅର୍ଥ କାମ ମୋକ୍ଷ, ମହାପ୍ରଭୁ ଯେଉଁ ଆସିଲେ ସେ 5ମ ପୁରୁଷାର୍ଥକୁ ପ୍ରଦାନ କଲେ ସେଇଟା ହେଉଛି ପ୍ରେମ, କୃଷ୍ଣ ପ୍ରେମ, ସେ 5ମ ପୁରୁଷାର୍ଥକୁ ସେ ପ୍ରେମ ପୁମାର୍ଥ ମହାନ, ଏ ମହାନ ପୁରୁଷାର୍ଥ ଏଇଟା ମହାପ୍ରଭୁ ସେଇଟାକୁ ସ୍ଥାପନ କରିଛନ୍ତି, ପ୍ରେମା ପୁମାର୍ଥ ମହାନ, ଶ୍ରୀ ଚୈତନ୍ୟ ମହାପ୍ରଭୁର ମତବିଦଂ ତତ୍ରା ଦରଣ ପର, ଏଇ ମହାପ୍ରଭୁଙ୍କର ମତ, ଆଉ 8ରୁ ଆଉ କିଛି ଆମକୁ ଆଉ କିଛି ଆଦରଣୀୟ ଜିନିଷ ନୁହଁ, ମହାପ୍ରଭୁ ଯେଉଁଟାକୁ ଆମର ଗ୍ରହଣ କରିଛନ୍ତି ଆମେ ସେଇଟାକୁ ଗ୍ରହଣ କରୁଛେ, ଆମର ହେଉଛି ଏ ଧାରା ହେଉଛି ମହାପ୍ରଭୁଙ୍କ ଧାରା, ବହୁତ ବ୍ୟକ୍ତି ଅଛନ୍ତି ବହୁତ କଥା କହିବେ କିନ୍ତୁ ଆମେ ତାଙ୍କ କଥା ଶୁଣିବା ଦରକାର ନାହିଁ, ମହାପ୍ରଭୁ ଯାହାକୁ ସ୍ଥାପନ କରିଛନ୍ତି ଆମେ ସେଇଟାକୁ ଗ୍ରହଣ କରିବା, ତେଣୁ ସନାତନ ଗୋସ୍ୱାମୀ ଶ୍ଳୋକର ଭାଷାରେ କହୁଛନ୍ତି ଶ୍ରୀକୃଷ୍ଣସ୍ୟ ଦୀନ ବାତ୍ସଲ୍ୟ ମୁକ୍ତା ପ୍ରସଙ୍ଗାତ୍ ଶ୍ରୀରାମସ୍ୟାପି ତଦାହ, ଆମେ ଏଇଟା ପ୍ରଥମେ କହିଦେଲେ କାହିଁକି ପୂର୍ବ ଶ୍ଳୋକରେ ଯେଉଁ କୁହାଯାଇଥିଲା ନୃଗଙ୍କ କଥା କୁହାଗଲା ଏଇଠି କାହିଁକି ବଳରାମ କଥା ଆସିଲା, ନା କାରଣ ହେଉଛି ଏଇଟା ଭଗବାନଙ୍କ ଯେଉଁ ଦିନ ବତ୍ସଳ ଲୀଳାରେ ସବୁ ରହିଛି ଏ କଥା ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀ ସେହି ଲୀଳାଟି ମନେ ପଡ଼ିଲା ବଳରାମଙ୍କର, ବଳରାମ ଏହିଭଳି ଭାବରେ ପ୍ରଦର୍ଶନ କରିଥିଲେ, ଦିନ ବତ୍ସଳକୁ ପ୍ରଦର୍ଶନ କରିଥିଲେ, ଭଗବାନ ଯେତେବେଳେ ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ଭାଗବତମରେ ସେତେବେଳେ ସିଏ 10ମ ସ୍କନ୍ଧରେ ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିଛନ୍ତି, କୃଷ୍ଣଙ୍କ ଲୀଳାରେ ଏଭଳି ତାଙ୍କର ରହିଯାଇଛି କ'ଣ ବସ ହେଇଯାଇଛନ୍ତି, ଭଗବାନ ବଳରାମଙ୍କ ଲୀଳାକୁ ବର୍ଣ୍ଣନା କରିନଥିଲେ, ଆ ପର ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ, ଇଏ କହିବେ ପରୀକ୍ଷିତ ମହାରାଜ କହିଲେ ପ୍ରଭୁ ବଳରାମ କଥା ମୁଁ ଶୁଣିବା ପାଇଁ ଆହୁରି ଚାହୁଁଛି, ଏସବୁ କହି 10ମ ସ୍କନ୍ଧ 67 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ପରୀକ୍ଷିତ ମହାରାଜ ସେ ପ୍ରଶ୍ନଟି ପଚାରିବେ, ତେଣୁ ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ ବଳରାମଙ୍କ କଥାକୁ କହୁଛନ୍ତି, ବଳରାମ କଥାକୁ କହୁଛନ୍ତି, ତେଣୁ ବର୍ତ୍ତମାନ ଏଇ ଶ୍ରୀନନ୍ଦ ଯଶୋଦାଧୀନ ଦିଦୃକ୍ଷୁ ସୁହୃଦମାନଙ୍କୁ ଦେଖିବା ପାଇଁ କହିଲେ ନନ୍ଦ ଯଶୋଦା ଆଦି କୁହାଗଲା ନା ଦିଦୃକ୍ଷିନ୍ ସୁହୃଦ ଦିଦୃକ୍ଷୁ, ସୁହୃଦ କିଏ ନା ନନ୍ଦ ଯଶୋଦା ଏବଂ ଯେଉଁ ଗୋପୀମାନେ ସବୁ ରହିଛନ୍ତି ଏମାନେ ତାଙ୍କୁ ସୁହୃଦ ଦିଦୃକ୍ଷୁ, ଆମେ ପ୍ରକୃତରେ ସମସ୍ତେ ଭଗବାନଙ୍କ ସୁହୃଦ, ଏମିତି କେହି ନାହାନ୍ତି ଆମେ ସବୁ ଭଗବାନ ଠାରୁ ଅଲଗା, ଆମେ ସବୁ ତାଙ୍କର ଶତ୍ରୁ, ସମସ୍ତେ ଭଗବାନଙ୍କ ସୁହୃଦ, ଭଗବତ ଗୀତାରେ ଭଗବାନ କହିଲେ ନା ସୁହୃଦଂ ସର୍ବଭୂତାନା, ମୁଁ ସମସ୍ତଙ୍କ ସୁହୃଦ, କିନ୍ତୁ ଯିଏ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହେବା ପାଇଁ ଚାହିଁବେ ଭଗବାନ ତାଙ୍କୁ ସେହିଭଳି ଭାବରେ ବ୍ୟବସ୍ଥା କରିବେ, ଯେଉଁମାନେ ଭଗବାନଙ୍କର ଶତ୍ରୁ ରୂପରେ ଚାହୁଁଛନ୍ତି କଂସ, ଆମେ ସକାଳେ ଆଜି ପାଠ କରୁଥିଲେ ସେଇଟା ଆମର ଯେଉଁ ଭକ୍ତିର ସାମ୍ରତ ସୁନ୍ଦରେ ସେ ରୂପ ଗୋସ୍ୱାମୀ କହୁଛନ୍ତି, ଏଇ ଅନୁକୂଳରେ ଭଗବାନଙ୍କର ସେବା କରିବାଟା ହେଉଛି ଶ୍ରେଷ୍ଠ ସେବା। ପ୍ରତିକୂଳରେ କଂସ ଇତ୍ୟାଦି ମାନେ ପ୍ରତିକୂଳରେ ଭଗବାନ ସହିତ ଯୁକ୍ତ ହୋଇଥିଲେ, ଏଇଟା ଶ୍ରେଷ୍ଠ ସେବା ନୁହଁ। ତେଣୁ ସେମାନେ ଚାହୁଁଛନ୍ତି ଶତ୍ରୁ ହିସାବରେ ଭଗବାନଙ୍କୁ, ଭଗବାନ ମଧ୍ୟ ତାକୁ ଶତ୍ରୁ ଭଳି ବ୍ୟବହାର କରୁଛନ୍ତି, ଯିଏ ଯଥା ମାଙ୍କ ପ୍ରପଦ୍ୟନ୍ତେ। ତେଣୁ ଆମେ ସମସ୍ତେ ବ୍ରଜବାସୀମାନେ ସେ ସବୁ ତ୍ୟାଗ କରିଦେଇଛନ୍ତି। ଭଗବତ ଗୀତାର ଯେତେବେଳେ ଭଗବାନ କହୁଛନ୍ତି ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଆମର ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ଏଇ ଶ୍ଳୋକଟି ଯେତେବେଳେ କହୁଛନ୍ତି ଭଗବାନ କୁରୁକ୍ଷେତ୍ର ଯୁଦ୍ଧରେ କହୁଛନ୍ତି, ଅଯୋଧ୍ୟା କ'ଣ ଅର୍ଜୁନକୁ କହୁଛନ୍ତି, କିନ୍ତୁ ସେ କାହିଁକି ଏ ବ୍ରଜ ଶବ୍ଦ ବ୍ୟବହାର କଲେ, କାରଣ କ'ଣ? ଆହୁରି ଅନ୍ୟ ଶବ୍ଦ ବ୍ୟବହାର କରାଯାଇପାରିଥାନ୍ତା, କିନ୍ତୁ ବ୍ରଜ ଶବ୍ଦ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ସେ ସମୟରେ ବ୍ରଜବାସୀମାନଙ୍କ କଥା ମନେ ପଡ଼ୁଛି, କାରଣ ବ୍ରଜବାସୀମାନେ ସବୁକିଛି ତ୍ୟାଗ କରିଛନ୍ତି, ଭଗବାନ ପାଇଁ ସବୁକିଛି ତ୍ୟାଗ କରିଛନ୍ତି, ବିଶେଷ ଭାବରେ ଗୋପୀମାନଙ୍କ କଥା କୁହାଯାଉଛି, ସବୁକିଛି ସେ ତ୍ୟାଗ କରିଛନ୍ତି। ତାଙ୍କର ଯେଉଁ ସବୁ ରହିଛି ପତି ଧର୍ମ, ଆର୍ଯ୍ୟ ଧର୍ମ, ବେଦ ଧର୍ମ, ଏଇସବୁକୁ ତ୍ୟାଗ କରିଛନ୍ତି। ସମସ୍ତେ ତାଙ୍କର ନିନ୍ଦା କରୁଥିଲେ, ଗୋପୀମାନଙ୍କର ବିଶେଷ ଭାବରେ ରାଧାରାଣୀଙ୍କର ସମସ୍ତେ ନିନ୍ଦା କରୁଥିଲେ। ତାଙ୍କର ଯେଉଁ ଶାଶୁ ଏବଂ ନଣନ୍ଦ ରହିଛନ୍ତି ଜଟିଳା କୁଟିଳା, ଏମାନେ ବହୁତ ରାଧାରାଣୀଙ୍କୁ ନିନ୍ଦା କରୁଥିଲେ। ଏ ଗୋଟେ କଥା ରହିଛି, ଗୋଟେ ପ୍ରସଙ୍ଗ ରହିଛି ଯେ ଭଗବାନ ରାଧାରାଣୀଙ୍କର ସତୀତ୍ୱକୁ ସ୍ଥାପନ କରିବା ପାଇଁ ଏ ଲୀଳାଟି କରିଥିଲେ। ଗୋଟେ ରହିଥିଲା ଗୋଟେ ମାଠିଆ ଦେଲେ, ମାଠିଆରେ ତାହେଲେ 100 ଛିଦ୍ର ଥିଲା, ସେଇ ଛିଦ୍ର ଦେଇକି କହିଲେ ଯେଉଁମାନେ ସତୀ ନାରୀ ସବୁ ଅଛ ତୁମେ ସବୁ, ତୁମେ ଯାଇକିରି ଯମୁନା ନଦୀରୁ ଜଳ ଆଣିବ ଏଇ ମାଠିଆରେ, ଆଉ ଯଦି ଗୋଟିଏ ବୁନ୍ଦା ଜଳ ପଡ଼ିବ ନାହିଁ ତାହେଲେ ତୁମେ ସତୀ ବୋଲି ସ୍ଥାପିତ ହେବ। ମାଠିଆରେ ହଜାର ଛିଦ୍ର ରହିଛି, କେମିତି ସେ ଛିଦ୍ର ହେବ ନାହିଁ, ପାଣି କେମିତି ପଡ଼ିବ ନାହିଁ, ଆଉ ସେ ଜଳ ଯେ ଆଣିଲା ବେଳକୁ ଯମୁନାରୁ ଆସିକି ଏଠି ପହଞ୍ଚିଲା ବେଳକୁ ଆଉ କିଛି ଜଳ ନଥିବ ସେଥିରେ। ଏଇଭଳି ଭାବରେ ଯେଉଁମାନେ ଦାବି କରୁଥିଲେ, ରାଧାରାଣୀଙ୍କୁ ନିନ୍ଦା କରୁଥିଲେ, ସେମାନେ ସବୁ ଭାବୁଥିଲେ ମୁଁ ବଡ଼ ସତୀ, ସବୁ ଗଲେ ଯାଇକରି ସବୁ ଦେଖିଲେ ଗୋଟିଏ ବି ବିନ୍ଦା ଜଳ ନଥିଲା ତାଙ୍କର ଆସିଲା ବେଳକୁ। ଅନ୍ତିମରେ ରାଧାରାଣୀ ଗଲେ, ରାଧାରାଣୀ ଯେତେବେଳେ ଗଲେ ସେତେବେଳେ ପାଣି ଆଣିଲେ ଗୋଟିଏ ବୁନ୍ଦା ଜଳ ପଡ଼ିନାହିଁ, ଜାଣି ପହଞ୍ଚିଗଲେ, ଏଇଟା ସ୍ଥାପିତ ହେଲା କିଭଳି ଭାବରେ ସେ ସତୀ। ତେଣୁ ଏସବୁ ଲୀଳା ସବୁ ରହିଛି। ତେଣୁ ଯାହା ହଉ, ଇଏ ଯେଉଁ ରହିଛି ସୃହୃତ ଦିଦୃକ୍ଷା ଏ ନନ୍ଦ ଦଶରା ଦିନ ଦିଦୃକ୍ଷୁ ସନ୍ ଯତ୍ ଉତ୍କଣ୍ଠ ଚିତ୍ତ ବିଚ୍ଛେଦନ ନିତ୍ୟ ଦର୍ଶନ ଉତ୍ସୁକ, ବିଚ୍ଛେଦରେ ଦର୍ଶନ କରିବା ପାଇଁ ଆଗ୍ରହ ପଡ଼ିବ, ଆଗ୍ରହ ହେବ। ଖାଲି ସବୁବେଳେ ଯଦି ଦର୍ଶନ ହେଉଥାନ୍ତା ତାହେଲେ ଏତେ ଆଗ୍ରହ ନଥାନ୍ତା, କିନ୍ତୁ ସେଥିପାଇଁ ବିଚ୍ଛେଦ ରହିଛି। ବିଚ୍ଛେଦରେ ନିତ୍ୟ ଦର୍ଶନ ଉତ୍ସୁକ, ନିତ୍ୟ ଶବ୍ଦ ବ୍ୟବହାର କରାଯାଇଛି ନା ନାହିଁ, ଖାଲି ଉତ୍ସୁକ ବୋଲି କୁହା, ଉତ୍କଣ୍ଠ ବୋଲି କୁହାଯାଇଛି ଉତ୍କଣ୍ଠ। ତେଣୁ ଉତ୍କଣ୍ଠା ତାଙ୍କର ଥିଲା ବିଚ୍ଛେଦରେ, ଏତେ ବର୍ଷ ହେଇଗଲା, ମୁଁ ଦେଖୁଥିଲି ଆଚାର୍ଯ୍ୟମାନେ କେଉଁଠି କହିଛନ୍ତି କେତେ ବର୍ଷ ପରେ ଯାଇଥିଲେ ବଳରାମ, କିନ୍ତୁ ପାଇଲିନି କେଉଁଠି କେତେ ବର୍ଷ ପରେ ଯାଇଛନ୍ତି ଆଉ କହିପାରୁନି। ତେଣୁ ଉତ୍କଣ୍ଠା ସେଇଭଳି ଭାବରେ ବଢ଼ିଯାଇଛି ତାଙ୍କର, ବଳରାମଙ୍କର। ତେଣୁ ନିତ୍ୟ ଦର୍ଶନ ସବୁଦିନେ ସେ ଚାହୁଁଥିଲେ, ବଳରାମ ଚାହୁଁଥିଲେ ଯିବା ପାଇଁ, କାରଣ ଯେତେବେଳେ ଉଦ୍ଧବ ଯାଇକରି ଆସିଲେ ଭଗବାନ ଯିବାର ଅଳ୍ପ କିଛି ଦିନ ପରେ, ଭଗବାନ ଯିବାର ଭଗବାନ ମାତ୍ର ଯାଇଥିଲେ, ଯେଉଁ ଯାଇଥିଲେ ଯେଉଁ ପାଠ ପଢ଼ିବା ପାଇଁ 64 ଦିନରେ ଫେରି ଆସିଛନ୍ତି, 2.5 ବା 2 ମାସ 4 ଦିନ 2.5 ମାସରେ ଫେରି ଆସିଥିଲେ, ତାପରେ ପଠାଇଥିଲେ ଉଦ୍ଧବଙ୍କୁ। ତେଣୁ ସେବେଠୁ ବଳରାମ ଚିନ୍ତା, ଯେତେବେଳେ ଉଦ୍ଧବ ଆସି କହିଲେ ବୃନ୍ଦାବନବାସୀମାନଙ୍କ କଥା କହିଲେ, ନନ୍ଦ ଇଏ କୃଷ୍ଣ ଶୁଣୁଛନ୍ତି, ବଳରାମ ମଧ୍ୟ ଶୁଣୁଛନ୍ତି, ତେଣୁ ସେତେବେଳେ ସେ ଚାହୁଁଥିଲେ ଯିବା ପାଇଁ କିନ୍ତୁ ଯାଇପାରୁନଥିଲେ। ନିତ୍ୟ ଦର୍ଶନ ଉତ୍ସୁକ, ସେ ଚାହୁଁଥିଲେ ଆଜି ମୁଁ ଯିବି, ଆଜି ମୁଁ ଯିବି, କିନ୍ତୁ ଏଭଳି ଭାବରେ କାର୍ଯ୍ୟ ବ୍ୟସ୍ତ ରହିଥିଲା ସେ ଯାଇପାରୁନଥିଲେ। ତେଣୁ ଆଜି ଫୁରସତ ମିଳିଲା ସେ ଯିବା ପାଇଁ, ନିତ୍ୟ ଦର୍ଶନ ଉତ୍ସୁକ ଅଥ ଶୀଘ୍ର ଗମନାର୍ଥଂ ତତ୍ ପରିଚିତଂ ରଥମାସ୍ଥିତ ଆରୁଢ଼ଂ ସନ୍ ନନ୍ଦସ୍ୟ ଗୋପେନ୍ଦ୍ରସ୍ୟ ଯତ୍ ଗୋକୁଳଂ ତତ୍ ପ୍ରକର୍ଷେଣ ଗୋପବେଶ ଧାରଣାଧୀନ ଯଜଉ। ତେଣୁ ଆଜି ଗୋଟେ ତାଙ୍କୁ ସୁଯୋଗ ମିଳିଲା ଯିବା ପାଇଁ, ଯିବା ପାଇଁ ସୁଯୋଗ ମିଳିଲା। ଶୀଘ୍ର ଗମନାର୍ଥମ, ଶୀଘ୍ର ଯେଉଁ ଦ୍ୱାରକାରୁ ବୃନ୍ଦାବନକୁ ଆସିବେ କେତେ ବାଟ ହେଲାଣି, ତେଣୁ ଶୀଘ୍ର ଯିବା ପାଇଁ ତତ୍ ପରିଚିତ ରଥମା ଆସିତ, ତାଙ୍କର ଯେଉଁ ନିଜ ରଥ ରହିଛି ସେହି ରଥ ଭିତରେ ରଥରେ ଆରୂଢ଼ ହୋଇକରି ଭଗବାନ ନନ୍ଦସ୍ୟ ଗୋପେନ୍ଦ୍ରସ୍ୟ ଗୋକୁଳ କହିଲେ, ନନ୍ଦ ହେଉଛି ଗୋପର ଇନ୍ଦ୍ର, ନନ୍ଦ ମହାରାଜ। ତେଣୁ ତାଙ୍କର ଯଦି ଗୋକୁଳଂ ତତ୍ ପ୍ରକର୍ଷେଣ, ପ୍ରଜଯୋଗ ଶବ୍ଦ ରହିଛି ନା, କାହିଁକି ପ୍ରଜଯୋଗ ଶବ୍ଦ ବ୍ୟବହାର କରାଗଲା, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରକର୍ଷେଣ ଯଜଉ, ପ୍ରକର୍ଷଣ ଯଜଉ ମାନେ କ'ଣ ନା ଗୋପବେଶ ଧାରଣାଧୀନା, ଆଉ ସେ ରାଜା ବେଶ ନଥିଲା ତାଙ୍କର, ରାଜବେଶ ଖୋଲିଦେଲେ ଗୋପବେଶ, ଯେଉଁଭଳି ଭାବରେ ଗୋପବେଶ ଧାରଣ କରିଥିଲେ ଭଗବାନ କୃଷ୍ଣ ବଳରାମ ଗୋପବେଶରେ ଲୀଳା କରୁଥିଲେ ବୃନ୍ଦାବନରେ, ସେଇଥିପାଇଁ ରଥଯାତ୍ରାର ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ଏ ଯେଉଁ ବହୁତ କଥା ରହିଛି, କୁରୁକ୍ଷେତ୍ର ଆମ ସମୟ ହୋଇଗଲା। ତେଣୁ ଏ ଭଗବାନ ବଳରାମ ଯେଉଁ ଆସିଲେ ଆଉ ରାଜା ବେଶ ଧାରଣ କରିନାହାନ୍ତି, ସେ ଗୋପବେଶରେ ଆସିଲେ। ଯେଉଁଭଳି ଭାବରେ ସେ ଲୀଳା କରୁଥିଲେ ବୃନ୍ଦାବନରେ, ଗୋପବେଶ କହିଲେ ତାଙ୍କର ଯେଉଁ ରହିଛି କ'ଣ ସବୁ ଯେଉଁ ବିଭିନ୍ନ ପ୍ରକାର ଅଳଙ୍କାର ଇତ୍ୟାଦି ସବୁ ନାହିଁ, ସବୁ ଗୁଞ୍ଜାମାଳା ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ଗୋପବେଶ ଲୀଳା ଆମେ ଶୁଣୁଥିଲୁ ବୃନ୍ଦାବନରେ। ସେହିଭଳି ଭାବରେ ତାଙ୍କର ମଥାରେ ମୁକୁଟ ନାହିଁ, ପଗଡ଼ି ଧାରଣ କରିଛନ୍ତି ବୃନ୍ଦାବନରେ, ମୁକୁଟ ସେ ଧାରଣ କରନ୍ତି ନାହିଁ, ପଗଡ଼ି ଧାରଣ କରନ୍ତି ବୃନ୍ଦାବନ ଲୀଳା ଏଇଟା। ତେଣୁ ଏହିଭଳି ଭାବରେ ଗୋପବେଶ ଧାରଣ ଆଦି ନା ଆଦି ଶବ୍ଦରେ ଯେଉଁ ଯେଉଁ ରହିଛି ଯେଉଁଭଳି ଲୀଳା କରୁଥିଲେ ସେହି ବେଶରେ ଆସୁଛନ୍ତି ବଳରାମ ଯାଉଛନ୍ତି ପ୍ରଜ ଯେଉଁ, ସେଥିପାଇଁ ଶବ୍ଦ ବ୍ୟବହାର କରାଯାଇଛି। ଯତୋ ଭଗବାନ, ଭଗବାନ ଶବ୍ଦର ଅର୍ଥରେ ଏଠି କୁହାଯାଉଛି ପରମ ଦୟାଳୁ, ପରମ ଦୟାଳୁ ଭଗବାନ ଭଳି ଆଉ କିଏ ଦୟାଳୁ ଅଛନ୍ତି। କଙ୍ଗବା ଦୟାଳୁ ଶରଣଂ ବ୍ରଜେମ, ଏ ଶ୍ଳୋକଟି କହିଛନ୍ତି କିଏ ଉଦ୍ଧବ କହିଛନ୍ତି ବିଦୁରଙ୍କୁ, ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା କୁହାଯାଇଛି। ଭଗବାନ ଯେଉଁ ପୁତନାକୁ ହତ୍ୟା କଲେ କିନ୍ତୁ ତାଙ୍କ ମାଆଙ୍କର ଗତି ପ୍ରଦାନ କଲେ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା, କଙ୍ଗବା ଦୟାଳୁ ଶରଣଂ ବ୍ରଜେମ। ତେଣୁ ଏଇଟା 65 ଅଧ୍ୟାୟରେ ଆମ 16 ନମ୍ବର ଶ୍ଳୋକରେ ସେଇଟା କୁହାଯିବ। ଭଗବାନ ଏଇ କୃଷ୍ଣଙ୍କଠାରୁ ସବୁ କୃଷ୍ଣଙ୍କଠାରୁ ସନ୍ଦେଶ ଆଣିକି ଆସିଛନ୍ତି, କୃଷ୍ଣଙ୍କଠାରୁ ଅନୁମତି ନେଇକି ଆସିଛନ୍ତି, ତାଙ୍କଠୁ ସନ୍ଦେଶ ଦେଇ କୃଷ୍ଣ ମଧ୍ୟ ଯେମିତି ପଠେଇଥିଲେ ସନ୍ଦେଶ ଉଦ୍ଧବଙ୍କ ହାତରେ, ଆଜି ବଳରାମଙ୍କ ହାତରେ ମଧ୍ୟ ସନ୍ଦେଶ ପ୍ରଦାନ କରିଛନ୍ତି। ଏଇଟା 16 ନମ୍ବର ଶ୍ଳୋକରେ ଆମେ କହିବା, ବା ଯିଏ କହିବ ଆମେ ଥିବା କି ନାହିଁ କହିହେବନି, ଯିଏ କହିବେ 16 ନମ୍ବର ଶ୍ଳୋକରେ ଆମେ ମନେ ପକାଇବେ, ଏଇଟା କୁହାଯାଇଛି ବଳଦେବ କହିବେ, ସେଇଟା କୃଷ୍ଣ ଯାହା ସବୁ ସନ୍ଦେଶ ଦେଇଛନ୍ତି ସେଇଟାକୁ କହିବେ। ବଳଭଦ୍ର ଇତି ବୁଦ୍ଧିଆଦି ବଳାଧିକ୍ୟାନ, ବଳଭଦ୍ର ଶବ୍ଦର ଅର୍ଥ ହେଉଛି କ'ଣ ନା, ବଳ କହିଲେ କ'ଣ ନା ବୁଦ୍ଧିଆଦି ବଳାଧିକ୍ୟ, ବୁଦ୍ଧି ସବୁ ଯେଉଁ ରହିଛି ଏହିଭଳି ଭାବରେ ଯେଉଁ ବିଭିନ୍ନ ପ୍ରକାର ଗୁଣ ସବୁ ରହିଛି ଆଧିରେ ତାଙ୍କର ଆଧିକ୍ୟ ରହିଛି, ତେଣୁ ବଳଭଦ୍ର ଶବ୍ଦ ବ୍ୟବହାର କରାଯାଇଛି, ବଳ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ସିଏ ବୃନ୍ଦା ଯେମିତି ଉଦ୍ଧବ ଯାଇକି ବୃନ୍ଦାବନବାସୀମାନଙ୍କୁ ତାଙ୍କୁ ପ୍ରକୃତରେ ଶାନ୍ତି ବା ତାଙ୍କୁ ଆନନ୍ଦ ପ୍ରଦାନ କରିଥିଲେ, ଆନନ୍ଦ ପ୍ରଦାନ କରିଥିଲେ, 11 ମାସ କାଳ ରହିଲେ, ଏସବୁ ସେଇଟା ଆମେ ବର୍ଣ୍ଣନା କରିସାରିଛେ। ତେଣୁ ସେହିଭଳି ଭାବରେ ବଳରାମ ମଧ୍ୟ ସେଠି ଯେଉଁ ରହିବେ ବୃନ୍ଦାବନରେ, ତାଙ୍କୁ ବୃନ୍ଦାବନବାସୀମାନଙ୍କୁ ଆନନ୍ଦ ପ୍ରଦାନ କରି କୃଷ୍ଣଙ୍କ ବିରହରେ ସେ ଆନନ୍ଦ ପ୍ରାପ୍ତ ହେବେ, ବିରହରେ ମଧ୍ୟ ଆନନ୍ଦ, କାରଣ କୃଷ୍ଣ ଏଭଳି ଭାବରେ ସେ ସନ୍ଦେଶ ଦେଇଛନ୍ତି, ତେଣୁ ସେ ତାଙ୍କୁ ଲାଗିଲା କୃଷ୍ଣ ମଧ୍ୟ ଏଇଠି ଆସିଛନ୍ତି। ଉଦ୍ଧବଙ୍କ ମାଧ୍ୟମରେ ଗୋପୀମାନେ କୃଷ୍ଣଙ୍କର ଦର୍ଶନ କରୁଥିଲେ, କୃଷ୍ଣଙ୍କର ସାନ୍ନିଧ୍ୟ ଲାଭ କରୁଥିଲେ ତାଙ୍କ ସନ୍ଦେଶ ମାଧ୍ୟମରେ। ଭଗବାନ ଓ ଭଗବାନ ସନ୍ଦେଶ ଭିତରେ କିଛି ତଫାତ ନାହିଁ, ଏଇଟା ଆମେ ବାରମ୍ବାର କହୁଛେ। ତେଣୁ ଆମର ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଲେ କିଭଳି ଭାବରେ ସେ କୃଷ୍ଣ କାହିଁକି ଆସିଲେ ନାହିଁ, ଏଇଟା ବର୍ଣ୍ଣନା କରିଛନ୍ତି। କାହିଁକି ନା ଯଦୁ ଯାଦବମାନେ କହୁଛନ୍ତି ଯଦି କୃଷ୍ଣ ଯିବେ ଆଉ ଫେରିବେ ନାହିଁ, ବୃନ୍ଦାବନକୁ ଆସିବେ ନାହିଁ, ଯେମିତି ଭଗବାନ ଆସିଲେ ଏଠିକି ଆସିଲେ ମଥୁରା, ମଥୁରାର ଦ୍ୱାରକା ଆଉ ଫେରୁନାହାନ୍ତି ବୃନ୍ଦାବନକୁ, ସେ ଦ୍ୱାରକାବାସୀମାନେ ଭାବୁଛନ୍ତି ଯଦି କୃଷ୍ଣ ଯିବେ ଶ୍ରୀ ଶ୍ରୀ ସୀତାରାମ କ'ଣ ଯିବୁ କି, ଆଉ ସେ ଫେରିବେ ନାହିଁ। ଭଗବାନ ପ୍ରେମ ବତ୍ସଳ, ପ୍ରେମରେ ବନ୍ଧା ହେଇଯାଆନ୍ତି, ପ୍ରେମରେ ବନ୍ଧା ହେଇଯାଆନ୍ତି। ଏହିଭଳି ଭାବରେ ଗୋଟେ ପ୍ରେମ ବନ୍ଧନ ଲୀଳା ଆମେ କହିବା, ଗଦାଧର ପଣ୍ଡିତଙ୍କର ଆଜି ଆବିର୍ଭାବ ତିଥି। ତେଣୁ ଏହି ପ୍ରେମ ଭଗବାନ କିଭଳି ପ୍ରେମରେ ବନ୍ଧା ହେଇଯାଆନ୍ତି, ପ୍ରେମରେ ବନ୍ଧା ହେଇଯାଆନ୍ତି। ଆମର ଗଦାଧର ପଣ୍ଡିତ ହେଉଛନ୍ତି ରାଧାରାଣୀ, ରାଧାରାଣୀ ସିଏ ଭଗବାନ ଲୀଳାରେ ଗଦାଧର ପଣ୍ଡିତ ରୂପରେ ରହିଛନ୍ତି, ଆସିଛନ୍ତି ଲୀଳାରେ ଭାଗ ନେଇଛନ୍ତି, ଗୌରାଙ୍ଗ ମହାପ୍ରଭୁ ସହିତ ଅନେକ ଲୀଳାରେ ସବୁ ରହିଛି। ଗଦାଧର ପଣ୍ଡିତ ବିଶେଷ ଭାବରେ ସେ ରହୁଥିଲେ ଆମର ଯେଉଁ ରହିଛି ତୋଟା ଗୋପୀନାଥ, ସେଇଠି ସେ ରହୁଥିଲେ ଏବଂ ସବୁଦିନେ ଭାଗବତ ସେ ପାଠ କରୁଥିଲେ, ଏବଂ ଗୌରାଙ୍ଗ ମହାପ୍ରଭୁ ସବୁଦିନେ ଆସିକି ଶ୍ରବଣ କରୁଥିଲେ। ଗୌରାଙ୍ଗ ମହାପ୍ରଭୁ ରହୁଥିଲେ ବାଲିସାହି ରାସ୍ତାରେ, ଗଲେ ପଡ଼ିବ ବାମ ପଟେ, ସେଇଟା ହେଉଛି କ'ଣ ସେ ସ୍ଥାନ ନା, ସେ ହେଉଛି ଗମ୍ଭୀରା ମଠ, ଛୋଟିଆ ରୁମ୍ଟି ରହିଛି, ଛୋଟିଆ ଘର, ସେଇଠି ରହୁଥିଲେ ଭଗବାନ। ସବୁ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ବୈରାଗ୍ୟ, ବୈରାଗ୍ୟ ବିଦ୍ୟା ପ୍ରଦର୍ଶନ କରିଛନ୍ତି, ଛୋଟିଆ ଘରେ ରହିଛନ୍ତି। ଜଗନ୍ନାଥ କିଭଳି ଭାବରେ ରହିଛି, ମହାପ୍ରସାଦ ରହିଛି, ବିରାଟ ମନ୍ଦିର ରହିଛି, କିନ୍ତୁ ସିଏ ଚାହିଁଥିଲେ ମଧ୍ୟ ରହିପାରିଥାନ୍ତି ସେଇଭଳି ଭାବରେ, କିନ୍ତୁ ନା ସେ ରହିଲେ ଭକ୍ତ ହିସାବରେ ରହିଲେ, ଭଗବାନ ବୋଲି ନିଜକୁ ପ୍ରଦର୍ଶନ କରିନାହାନ୍ତି, ଛୋଟିଆ ଘରେ ରହିଲେ ସେ ତାଙ୍କର ବହୁତ ଲମ୍ବା ଥିଲା, ତାଙ୍କ ଶରୀର ବହୁତ ଲମ୍ବା, ସେ ଜାଗା ହେବ ନାହିଁ, କିନ୍ତୁ ସେଇଭଳି ବା ରହୁଥିଲେ, ସେ ଛୋଟିଆ ଘରେ ରହୁଥିଲେ ସେ, ଏସବୁ ଲୀଳା ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ରହୁଥିଲେ ପ୍ରତିଦିନ ଯାଇକି ସେ ଶ୍ରବଣ କରନ୍ତି, ଏବଂ ଗଦାଧର ପଣ୍ଡିତ ଭାଗବତ ଯେଉଁ ବର୍ଣ୍ଣନା କରନ୍ତି, ପାଠ କରନ୍ତି, ବହୁତ ସୁନ୍ଦର ଶ୍ଳୋକ ସବୁ ରହିଛି, ବହୁତ ସୁନ୍ଦର ସ୍ୱର ସବୁ ରହିଛି, ବହୁତ ଛନ୍ଦରେ ଏ ଭାଗବତଙ୍କୁ ସେ ପାଠ କରନ୍ତି। ଏ ଭାଗବତଙ୍କୁ ସେ ଓଡ଼ିଆ କହିବା ଦରକାର ନାହିଁ, ତା'ର ବ୍ୟାଖ୍ୟା କରିବା ଦରକାର ନାହିଁ, ଭଗବାନ ସବୁ ଜାଣନ୍ତି, ଖାଲି ଶ୍ଳୋକକୁ ପଢ଼ିଦେଲେ ସେ ସବୁ ଜାଣନ୍ତି ସବୁ। ହଁ, ସୁଖଦେବ ଗୋସ୍ୱାମୀ ଭାଗବତ କହୁଥିଲେ, ସେ ବ୍ୟାଖ୍ୟା କରୁନଥିଲେ, ଖାଲି ଶ୍ଳୋକ କହୁଥିଲେ। ଆମକୁ ବୁଝିବା ପାଇଁ ସବୁ ବ୍ୟାଖ୍ୟା ଦରକାର ହେଉଛି, ଆମ ହଜାର ହଜାର ଶ୍ଳୋକ କହିଲେ ବ୍ୟାଖ୍ୟା କଲେ ମଧ୍ୟ ଆମେ ବୁଝିପାରୁନାହିଁ, କିନ୍ତୁ ପରୀକ୍ଷିତ ମହାରାଜଙ୍କୁ ବ୍ୟାଖ୍ୟା କରାଯାଉନଥିଲା। ତେଣୁ ଗଦାଧର ପଣ୍ଡିତ ଯେତେବେଳେ ପାଠ କରୁଥିଲେ, କେବଳ ଶ୍ଳୋକ ପାଠ କରୁଥିଲେ, ଏ ଶ୍ଳୋକ ଶ୍ରବଣ କରୁଥିଲେ ଭଗବାନ ଚୈତନ୍ୟ ମହାପ୍ରଭୁ, ଏବଂ ବିଭିନ୍ନ ସ୍ୱରରେ ବିଭିନ୍ନ ଛନ୍ଦରେ ଏ ଭାଗବତଙ୍କୁ ସେ ପାଠ କରୁଥିଲେ। ସବୁ ଛନ୍ଦ ରହିଛି ସେଥିରେ, ଭାଗବତରେ ସବୁ ପ୍ରକାର ଛନ୍ଦ ରହିଛି। ତେଣୁ ଏହିଭଳି ଭାବରେ ଗୋପୀନାଥଙ୍କର ଗଦାଧର ପଣ୍ଡିତ ସେଠି ସେବା କରୁଥିଲେ, ସେବା କରୁଥିଲେ। ଏଇ ଯେଉଁ ଗୋପୀନାଥ କେମିତି ବାହାରିଥିଲେ, ଗୋପୀନାଥ ଯେଉଁ ବାହାରିଥିଲେ, ସେ ଚୈତନ୍ୟ ମହାପ୍ରଭୁ ଭଗବାନଙ୍କର ବିରହରେ ଏହିଭଳି ଭାବରେ ଥରେ ଧାଇଁ ଯାଇଥିଲେ, ସେହି ସ୍ଥାନକୁ ଯାଇଥିଲେ। ସେ ସ୍ଥାନକୁ ଯାଇକରି ଗୋପୀନାଥ ଭଗବାନ ବିରହରେ ଯେତେବେଳେ ସେ ମାଟିକୁ ଖୋଦି ଖୋଦନ କରୁଛନ୍ତି, ସେହି ସମୟରେ ଗୋପୀନାଥ ବାହାରିଥିଲେ, ମାଟି ତଳୁ ବାହାରିଲେ, ଭଗବାନ ପ୍ରକଟ ହେବେ। ସେଇ ଗୋପୀନାଥ ସେଇଠି ପୂଜା ପାଉଥିଲେ, ଏବଂ ଗଦାଧର ପଣ୍ଡିତ ତାଙ୍କୁ ପୂଜା କରୁଥିଲେ। ଏହିଭଳି ଭାବରେ ତାଙ୍କ ବୟସ ହୋଇଗଲା, ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲା, ତେଣୁ ସେ ଚିନ୍ତା କଲେ, ମୁଁ ଆଉ ଠିଆ ହୋଇକରି, ଭଗବାନ ବହୁତ ଉଚ୍ଚ ଥିଲେ, ସିଏ ବହୁତ ଉଚ୍ଚା ଥିଲେ, ଆଉ ଠିଆ ହୋଇକରି ମୁଁ ପୂଜା କରିପାରୁନାହିଁ, ତେଣୁ ଜଣେ ସେବକକୁ ରଖିକରି ଆସନ୍ତାକାଲିଠାରୁ ଭଗବାନ ସେବା କରିବା ପାଇଁ ଚିନ୍ତା କରୁଥିଲେ। ଏଣୁ ଏ ଭଗବାନଙ୍କର ପ୍ରେମ ବତ୍ସଳତା ଏଇଟା ଦେଖାଯାଉଛି। ତେଣୁ ତା ପରଦିନ ସକାଳୁ ଆସିଲା ବେଳକୁ ଭଗବାନ ଆଉ ଠିଆ ହୋଇକି ରହିନାହାନ୍ତି, ସେ ବସିଗଲେ। ଆପଣମାନେ ଦେଖିବେ ବସିଯାଇଛନ୍ତି, ଭଗବାନ ବସିଯାଇଛନ୍ତି। ତେଣୁ ଗଦାଧର ପଣ୍ଡିତ ଆଉ କ'ଣ କରିବେ, ବାଧ୍ୟ ହୋଇ ପୁଣି ସେବା କଲେ। ଏଇଭଳି ଭାବରେ ସବୁ ଲୀଳା ରହିଛି ଗଦାଧର ପଣ୍ଡିତଙ୍କର, ଅନେକ ଲୀଳା ରହିଛି, ଆମେ ଗୋଟିଏ ଲୀଳା ଖାଲି ବର୍ଣ୍ଣନା କଲେ, ଆମର ସମୟ ହୋଇଯାଇଛି। 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି ଆମ କଥାକୁ ବିଶ୍ରାମ ଦେବା।